ବାସୁଦେବାୟ ଯାଉ ଆମେ ଭଗବାନଙ୍କର ବର୍ଷା ଋତୁ ପ୍ରତିଋତୁର ବର୍ଣ୍ଣନା ବୃନ୍ଦାବନରେ ଅଧ୍ୟାୟ କଥା ରହିଛି ଆରମ୍ଭ କରିବା। ଆମେ ଗତ କଥା ଯେଉଁ ଲୀଳା କରିଥିଲେ ସୀତାଙ୍କ ଅନ୍ୱେଷଣରେ ଯାଇ କିସ୍କିନ୍ଦା ପର୍ବ କଟେଇଥିଲେ ଏବେ ସେଇଠି ମୋର ସେ କଥା ମନେ ପଡ଼ୁଥିଲା, ତେଣୁ ଆମେ ମଧ୍ୟ ସେ କଥାକୁ ଆମେ କହିବା ପତ୍ର ବର୍ଣ୍ଣନା କରିଛନ୍ତି। କିଛି କିଛି କହିବା, ସବୁ କହିବା ନାହିଁ। ତେଣୁ ଗତକାଲି ଆମେ ଯେଉଁ କଥାକୁ ବନ୍ଦ କରିଥିଲେ, ବିଶ୍ରାମ ଦେଇଥିଲେ 12 ନମ୍ବର ଶ୍ଳୋକରେ, ଏଇଠି ଆମେ ସେଠି କଥା ଆରମ୍ଭ। କ୍ଷେତ୍ରାଣି ଶେଷ ସମ୍ପଦ୍ଭି କର୍ଷକାଣାଂ ମୁଦଂ ଦଧୁ ମାନିନାମ ଅନୁତାପମ୍ ବୈ ଦୈବାଧୀନ ଅଦାନତା। ଏସବୁଟି ଆମେ ଗତକାଲି ଆଲୋଚନା କରିଥିଲେ। ଆମେ ଆମର ଏଇ ଶରୀରକୁ ମଧ୍ୟ କ୍ଷେତ୍ର ବୋଲି କୁହାଯାଇଛି। ଏ ଶରୀରରେ ମଧ୍ୟ ଆମେ ସୁନ୍ଦର ଭାବରେ ଚାଷ କରିପାରିବା, କୃଷ୍ଣ ଭକ୍ତି ଚାଷ କରିପାରିବା। କୃଷ୍ଣ ଭକ୍ତି ରୂପକ ବୀଜ ଗୁରୁଦେବଙ୍କଠାରୁ ପ୍ରାପ୍ତ ହୋଇ ଆମେ ରୋପଣ କରି ଏହିକୁ ଜଳସେଚନ କରି ଭଗବାନ କଥା ଶ୍ରବଣ ମାଧ୍ୟମରେ ଏଇଟା ଜଳସେଚନ ହୋଇ ଏଇ ବୃକ୍ଷଲତା ଯେଉଁ ଭକ୍ତିଲତା ଆସ୍ତେ ଆସ୍ତେ ବଢ଼ି ବଢ଼ି ଯେତେବେଳେ ଭଗବାନ ପାଦପଦ୍ମକୁ ସ୍ପର୍ଶ କରିବ ସେତେବେଳେ ପ୍ରେମ ଫଳ ସେଥିରେ ଆସିବ, ପ୍ରେମ କୃଷ୍ଣ ପ୍ରେମ ଆମେ ପ୍ରାପ୍ତ ହେବା। ଯାହା ହଉ, ଏ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଆଜି ଆରମ୍ଭ କରିବା 13 ନମ୍ବର ଶ୍ଳୋକରୁ। ଜଳ ସ୍ଥଳୌକ ସର୍ବେ ନବବାରି ନିସେବୟା ଅଭିଭ୍ରମ ରୁଚିରଂ ରୂପଂ ଯଥା ହରି ନିସେବୟା। ଜଳସ୍ଥଳ କଷ ସର୍ବେ, ଜଳରେ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସ୍ଥଳରେ 84 ଲକ୍ଷ ପ୍ରକାର, 9 ଲକ୍ଷ ଗଲେ ଆଉ ଯେତେ ରହିଲେ ସେମାନେ ସବୁ ସ୍ଥଳରେ ରହିଛନ୍ତି। ତେଣୁ ଜଳସ୍ଥଳ କଷ ସର୍ବେ ସମସ୍ତେ 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କ କଥା କୁହାଯାଉଛି। ନବବାରି ନିସେବୟା, ଏ ବର୍ଷା ଋତୁ ଯେଉଁ ହେଲା ନବବାରି ନୂତନ ବାରି ନୂତନ ବୃଷ୍ଟି ପ୍ରାପ୍ତ ହୋଇକରି ନିସେବୟା ଏ ବୃଷ୍ଟି ସେବନ କରି ବୃଷ୍ଟି ପ୍ରାପ୍ତ ହୋଇ ଅଭିଭ୍ରମ ରୁଚିରଂ ରୂପଂ ବହୁତ ସୁନ୍ଦର ରୂପ ସେମାନେ ଧାରଣ କଲେ। ଅଭିଭ୍ରମ ରୁଚିରଂ ରୂପଂ ବହୁତ ସୁନ୍ଦର ରୂପ, କିଭଳି ସୁନ୍ଦର ରୂପ ଯଦି ପରୀକ୍ଷିତ ମହାରାଜ କହିବେ ଚିନ୍ତା କରିବେ। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ବର୍ଷା ଋତୁର ଦେଖୁଛନ୍ତି, ଶୋଭା ଦେଖୁଛନ୍ତି, ଶୋଭା ଦେଖି ସେ ବର୍ଣ୍ଣନା କରୁଛନ୍ତି। ଭଗବାନ ମଧ୍ୟ ଦେଖୁଛନ୍ତି ବର୍ଷା ଋତୁର ଶୋଭା, ରାମଜୀ ମଧ୍ୟ ଦେଖୁଛନ୍ତି ବର୍ଷା ଋତୁର ଶୋଭା, ଆମେ ମଧ୍ୟ ସେଇଭଳି ଭାବେ ଦେଖିବା ବର୍ଷା ଋତୁରେ। ବର୍ତ୍ତମାନ ମଧ୍ୟ ଆମର ବର୍ଷା ଋତୁ ଚାଲିଛନ୍ତି, ଆମେ ମଧ୍ୟ ବର୍ଷା ଋତୁର ଶୋଭା ଦେଖିପାରିବା। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି କିଭଳି ଶୋଭା ରହିଛି, ଅଭିମାନ ରୁଚିରଙ୍ଗ ରୂପମ କିଭଳି ସୁନ୍ଦର ରୂପ ଧାରଣ କଲେ ନା, ଯଥା ହରି ନିସେବୟା, ହରି ହରି ଶବ୍ଦ ବ୍ୟବହାର କଲେ ସୁଖଦେବ ଗୋସ୍ୱାମୀ, ହରି ସମସ୍ତଙ୍କୁ ଆକର୍ଷଣ କରନ୍ତି ସେ ହରି। ତେଣୁ ସେ ହରି ନିସେବୟା ତାଙ୍କର ସେବା କଲେ, ଆଜି ଆପଣମାନେ ସମସ୍ତେ ଭଗବାନ ହରି ନିସେବୟାରେ ରହିଛନ୍ତି, ମାଆମାନେ ବୁଝୁଛନ୍ତି ଫୁଲ ବୁଞ୍ଚନ୍ତି ହରି ନିସେବୟା, ଆମେ କଥା କହୁଛୁ ହରି ନିସେବୟା, ଆପଣ ଶୁଣୁଛନ୍ତି ହରି ନିସେବୟା, ଯେଉଁମାନେ ଅର୍ଚ୍ଚନା କରୁଛନ୍ତି ସେ ହରି ନିସେବୟା, ଭଗବାନ ସେବା ଚାଲିଛନ୍ତି, ସବୁକିଛି ଭଗବାନ ସେବା। ଯେଉଁମାନେ ଶୁଣିପାରୁନାହାନ୍ତି ମଧ୍ୟ ସେମାନେ କିଏ ଦେଖୁଛନ୍ତି ୟୁଟ୍ୟୁବ ମାନେ ଫେସବୁକ୍ରେ ବି ଦେଖିପାରିବେ, ସେଇଟା ବି ହରି ନିସେବୟା। ଯେଉଁମାନେ ରୋଷେଇ କରୁଛନ୍ତି ସେଠି ବି ହରି ନିସେବୟା ଚାଲିଛି, ଯେଉଁମାନେ ମାମଣା କରୁଛନ୍ତି ସେମାନେ ବି ହରି ନିସେବୟା, ଯେଉଁମାନେ ଚାଷ କାର୍ଯ୍ୟ କରୁଛନ୍ତି ସେମାନେ ବି ହରି ନିସେବୟା, ସବୁ ହରି ନିସେବୟା ଚାଲିଛି। କିନ୍ତୁ ତଥାପି ପ୍ରଭୁପାଦ ମହାରାଜ କହନ୍ତି ଯଦି ଆମର କିଛି ବିଶେଷ ସେବା ନାହିଁ ତାହେଲେ ଆମେ ସବୁ କଥା ଶ୍ରବଣ କରିବା, ଏଇ ହରି ନିସେବୟା ଏଇ ଶ୍ରବଣ ମାଧ୍ୟମରେ କରିବା, ଆମେ ବର୍ତ୍ତମାନ ଜପ କରିବା ନାହିଁ ବା ଅନ୍ୟ କଥା କରିବା ନାହିଁ। ଯଦି ସୁବିଧା ଅଛି ଅନ୍ୟ ସେବାରେ ଅଛନ୍ତି ରହିଛନ୍ତି ଅଲଗା କଥା, ମାଆମାନେ ଫୁଲ ବୁଞ୍ଚିକରି ମଧ୍ୟ ଭଗବାନ କଥା ଶ୍ରବଣ କରୁଛନ୍ତି, କିନ୍ତୁ ଯେଉଁମାନଙ୍କର କିଛି ନାହିଁ ସେବା ନିହାତି ଜରୁରୀ ସେବା ନାହିଁ ସେମାନେ ଏଇ ହରି ନିସେବାଟା କରିବା କଥା, ଭଗବାନ କଥା ଶୁଣିବାର ସେବାଟା କରିବା କଥା। ଏହାଦ୍ୱାରା ହରି ଆନନ୍ଦିତ ହେବେ, ପ୍ରଭୁପାଦ ଆନନ୍ଦିତ ହେବେ, ଗୁରୁଦେବ ଆନନ୍ଦିତ ହେବେ, ସମସ୍ତେ ଆନନ୍ଦିତ ହେବେ। ତେଣୁ ହରିଣୀ ସେବା ଭଗବାନଙ୍କର ସେବାରେ ନିଯୁକ୍ତ ରହିଲେ ସେ ବହୁତ ସୁନ୍ଦର ଦେଖାଯାଆନ୍ତି, ହରିଣୀ ସେବା ହରିଣୀ ସେ ଭଗବାନଙ୍କର ସେବାରେ କଲେ ପ୍ରକୃତିରେ ଜଣେ ସୁନ୍ଦର ଦେଖାଯାଏ। ମୁଁ ଗୋଟେ ମୋର ପର୍ସନାଲ ଏକ୍ସପିରିଏନ୍ସ କହିବି, ମୋର ନିଜର ଅନୁଭୂତି କହିବି। ଆମର ଗୌରକୃଷ୍ଣ ପ୍ରଭୁ ମହାରାଜ ହୋଇଯାଇଥିଲେ ସନ୍ୟାସୀ, ସିଏ ଯେତେବେଳେ ଆସନ୍ତି ଆମର ସେ ସମୁଦ୍ର ରାଧାମୋହନ ସ୍ୱାମୀ ମହାରାଜ କଥା କହନ୍ତି, ସେ ଆସନ୍ତି ତାଙ୍କର ଶିଷ୍ୟ ସମୁଦାୟ ସବୁ ଆସନ୍ତି। ଗୌରବିଷ୍ଣୁ ପ୍ରଭୁଙ୍କ ରୂପ ଦେଖି ମୁଁ କାହିଁକି ଏତେଟା ମୋତେ କାହିଁକି ଭଲ ଲାଗୁନଥିଲା ରୂପଟା କାହିଁକି। କିନ୍ତୁ ଥରେ ଯେତେବେଳେ ସେ ମହାରାଜଙ୍କର ଅସୁସ୍ଥତା ପାଇଁ ବା କ'ଣ କୌଣସି କାରଣରୁ ସେ କଥା କହିଲେ, ଭଗବାନ କଥା ଗୋଟେ କହିଲେ, ଏ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟର କଥା କହିଲେ, ବିଦୁର ମୈତ୍ର ସମ୍ବାଦ କହିଲେ, ସେ ଭଗବାନ କଥା ଶୁଣି ମୋତେ ତାଙ୍କ ରୂପ ବହୁତ ସୁନ୍ଦର ଲାଗିଲା। ହରି ନିଶୟା ଯେଉଁମାନେ ଭଗବାନଙ୍କ ସେବାରେ ରହନ୍ତି ପ୍ରକୃତରେ ସେମାନେ ବହୁତ ସୁନ୍ଦର। ହଁ ଗୁରୁ ମହାରାଜ ଶୁଣିଥିଲେ, ହଁ ଶୁଣିଥିଲେ, ଅନୁମୋଦନ କଲେ, ଠିକ୍ ଅଛି ବୋଲି କହିଲେ। ତେଣୁ ଇଏ ଯେଉଁ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ, ଆମେ ଯେତେ ସୁନ୍ଦର ହେଉ ନା କାହିଁକି, ମିସ୍ ୟୁନିଭର୍ସ ହେଉ, ମିସ୍ ଓଡ଼ିଶା ହେଉ, ମିସ୍ ୱାର୍ଲଡ଼ ହେଉ, ମିସ୍ ଇଣ୍ଡିଆ ହେଉ, ଯେତେ ମିସ୍ ହୁଅନ୍ତୁ, ମିସ୍ କ'ଣ, ମିସ୍ ହେଭେନ୍, ହେଭେନ୍ ମିସ୍ ହେଉଛନ୍ତି କିଏ, ଉର୍ବଶୀ, ଉର୍ବଶୀ, ଉର୍ବଶୀ ହେଉଛନ୍ତି ମିସ୍ ହେଭେନ୍। ସେ ଭଗବାନ ତାଙ୍କୁ ଉରୁ ତାଙ୍କର ଜଙ୍ଗରୁ ବାହାର କରିଛନ୍ତି ଉର୍ବଶୀଙ୍କୁ, କାରଣ ଯେତେବେଳେ ଭଗବାନ ନରନାରାୟଣ ତପସ୍ୟା କରୁଥିଲେ, ଇନ୍ଦ୍ରଦେବ ଭୟ କରିଗଲେ, କହିଲେ ଇଏ ମଧ୍ୟ ମୋର ପୋଷ୍ଟକୁ ନେଇଯିବେ କହିକିରି ସବୁ କାମଦେବଙ୍କୁ ଅନ୍ୟ ଅଫିସରମାନଙ୍କୁ ପଠାଇଥିଲେ। ତେଣୁ ଭଗବାନ ତାଙ୍କର ନରନାରାୟଣ ଋଷି ତାଙ୍କର ଉରୁରୁ ତାଙ୍କର ଜଙ୍ଗରୁ ସେ ଉତ୍ପନ୍ନ କଲେ, ବହୁତ ଅପସରା ସୃଷ୍ଟି କରିଥିଲେ, କିନ୍ତୁ ଉର୍ବଶୀଙ୍କୁ ପ୍ରଦାନ କରିଛନ୍ତି, ନିହତମ ଇନ୍ଦ୍ରଙ୍କୁ ପ୍ରଦାନ କରିବ, ଉର୍ବଶୀଙ୍କ ବିନା ଇନ୍ଦ୍ରଦେବଙ୍କୁ ଭଲ ଲାଗେ ନାହିଁ। ଯଦିଓ ଅନେକ ଅବସର ଅଛନ୍ତି, ଯେତେବେଳେ ଉରୁଡ଼ବାକୁ ଆସିଲେ, ଉରୁଡ଼ବାଙ୍କୁ ବିବାହ କରିବା ପାଇଁ ଆସିଗଲେ ଉର୍ବଶୀ, ପୁରୁଡ଼ବା ପୁରୁଡ଼ବାକୁ ବିବାହ କରିଥିଲେ, ସେତେବେଳେ ଉର୍ବଶୀଙ୍କ ବିନା ଇନ୍ଦ୍ର ରହିପାରିଲେ ନାହିଁ, ପଠାଇଲେ ଗନ୍ଧର୍ବଙ୍କୁ ପଠାଇଲେ, ଯାଅ ଉର୍ବଶୀଙ୍କୁ ଆଣିକି ଆସିବ, ଏକଥା ସବୁ ରହିଛି, ଏଇଟା ନବମସ୍କନ୍ଧରେ ବର୍ଣ୍ଣନା କରାଯିବ। ଚନ୍ଦ୍ରବଂଶ, ଚନ୍ଦ୍ରବଂଶ ଏଇଠୁ ଆସୁଛନ୍ତି। ଯାହା ହଉ, ଏଇ ଯେଉଁ ସବୁ ଯେତେ ସୁନ୍ଦରୀ ଅଛନ୍ତି ମିସ୍ ୟୁନିଭର୍ସ ବା ଯେତେ ଯାହା ସବୁ ରହିଛନ୍ତି, କିନ୍ତୁ ସେମାନଙ୍କର ସୌନ୍ଦର୍ଯ୍ୟ, ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କ ସୌନ୍ଦର୍ଯ୍ୟ ତାଙ୍କୁ କିଭଳି ଲାଗିବ, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଉରୁଡ଼ବା ଯିଏକି ଉର୍ବଶୀଙ୍କର ସୌନ୍ଦର୍ଯ୍ୟ ପ୍ରତି ଏତେ ଆକର୍ଷିତ ହୋଇଯାଇଥିଲେ, ସେ ପାଗଳ ବୋଲି ଧାଣୁଥିଲେ ତାଙ୍କ ପଛରେ, ଗନ୍ଧର୍ବ ନେଇଗଲେ ଯେତେବେଳେ, ଆମେ ସେ କଥା ବିସ୍ତାର ଭାବରେ କହିବା ନାହିଁ, ଖାଲି ସଂକ୍ଷେପରେ କହିବା, ଗନ୍ଧର୍ବମାନେ ଯେତେବେଳେ ନେଇଗଲେ ସେତେବେଳେ ସେ ପାଗଳ ହେଇକି ଧାଇଁଲେ, ଅହି ଯାଏ ଅହି ଯାଏ ତିଷ୍ଠ ତିଷ୍ଠ ଘୋରେ ନ ତେକ୍ତୁ ମଳସି, ହେ ଘୋର ହେ ନିଷ୍ଠୁରା ପତ୍ନୀ ମୋର, ତୁମେ ମୋତେ ତ୍ୟାଗ କରିବା କଥା ନୁହଁ, ଏହିଭଳି ଭାବେ କହି ଧାଉଁଥିଲେ। କିନ୍ତୁ ତାଙ୍କର ଯେତେବେଳେ ଆସିଲା ପ୍ରକୃତ ଜ୍ଞାନ ଆସିଲା ହରି ନିଶୟା, ସେତେବେଳେ ଜାଣିଲେ ଏଇ ଯେଉଁ ସୌନ୍ଦର୍ଯ୍ୟ ଏଇଟା କିଭଳି ଭାବରେ, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଛବିଶ ଅଧ୍ୟାୟରେ ଐଲ ଗୀତ ରହିଛି, ଐଲ ଗୀତ, ଐଲ କହିଲେ ଏଇ ପୁରୁଡ଼ବା ଇଲାଙ୍କର ପୁତ୍ର, ଇଲା ଇଲା ହେଉଛନ୍ତି କିଏ, ଆମର ଯେଉଁ ରହିଛନ୍ତି ମନୁ, ବୈବସତ ମନୁ, ତାଙ୍କର ପ୍ରଥମ ସନ୍ତାନ ଥିଲେ କନ୍ୟା, ତାଙ୍କ ନାମ ଥିଲା ଇଲା। ତାପରେ ସିଏ ବଶିଷ୍ଠ ଋଷି ଶିବଜୀଙ୍କୁ ପ୍ରାର୍ଥନା କରି, ଭଗବାନ ପ୍ରାର୍ଥନା କରି ତାଙ୍କୁ ପୁରୁଷରେ ପରିଣତ କରିଦେଇଥିଲେ। ପୁଣି ସିଏ ଯେତେବେଳେ ଯାଇ ପହଞ୍ଚିଲେ ସୁକୁମାର ବନରେ, ସିଏ ପୁଣି ସ୍ତ୍ରୀ ହୋଇଗଲେ, ବହୁତ କଥା ରହିଛି। ପୁଣି ଶିବ ବଶିଷ୍ଠ ଋଷି ତାଙ୍କୁ ଶିବଜୀଙ୍କୁ ପ୍ରାର୍ଥନା କରି ସିଏ ଗୋଟିଏ ମାସ ପୁରୁଷ ହେବେ, ଗୋଟିଏ ମାସ ସ୍ତ୍ରୀ ହେବେ। କିନ୍ତୁ ଏହିଭଳି ଭାବରେ ଯେତେବେଳେ ସେ ସ୍ତ୍ରୀ ହୋଇଥିଲେ, ସେହି ସମୟରେ ଚନ୍ଦନଙ୍କର ପୁତ୍ର ବୁଦ୍ଧ ତାଙ୍କ ପ୍ରତି ଆକର୍ଷିତ ହୋଇକରି ତାଙ୍କ ସଙ୍ଗ କରିଥିଲେ, ତାଙ୍କର ପୁତ୍ର ଯାହା ହୋଇଥିଲେ ସେ ହେଉଛନ୍ତି ପୁରୁଡ଼ବା। ଏହି ପୁରୁଡ଼ବା ଏ ଉର୍ବଶୀଙ୍କୁ ବିବାହ କରିଥିଲେ, ତାଙ୍କ ବିରହରେ ସେ ପାଗଳ ହୋଇଯାଇଥିଲେ, କିନ୍ତୁ ତାଙ୍କର ଯେତେବେଳେ ଜ୍ଞାନ ଉଦୟ ହେଲା, ଭଗବାନ ଭକ୍ତରେ ପରିଣତ ହୋଇଗଲେ, ସେତେବେଳେ ସେ ତାଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି କିଭଳି ଭାବରେ, ଉର୍ବଶୀଙ୍କର ସୌନ୍ଦର୍ଯ୍ୟ ପ୍ରତି ଯେଉଁ ଆକର୍ଷିତ ହୋଇଯାଇଥିଲେ। ବର୍ତ୍ତମାନ ଯେତେବେଳେ ଭଗବାନ ଭକ୍ତ ହୋଇଗଲେ, ଭଗବାନ ଭକ୍ତମାନେ ଏଇଭଳି ଭାବରେ ଦେଖନ୍ତି, ସମସ୍ତଙ୍କ ଚକ୍ଷୁ ସମାନ ନୁହେଁ। ଆମର ଯେଉଁ ଆଚାର୍ଯ୍ୟ କହୁଥିଲେ, ଯେଉଁମାନଙ୍କର ପୁରୁଷ, ଯେଉଁ କାମୀ ପୁରୁଷ, ସେ ଗୋଟେ ସ୍ତ୍ରୀକୁ ଦେଖିଲେ ସେ ଭାବିବ ଇଏ ହେଉଛି ମୋର ଭୋଗ୍ୟ ବସ୍ତୁ, କିନ୍ତୁ ଜଣେ ସନ୍ନ୍ୟାସୀ ବା ଜଣେ ସାଧୁ, ଉନ୍ନତ ସାଧୁ, ଉନ୍ନତ ଭକ୍ତ ତ ଦେଖିବେ, ସେ ଭାବିବେ ତା ଭିତରେ ଯେଉଁ ରହିଛି ମାଂସ ପୁତ୍ର ଏସବୁ ଏଭଳି ଭାବରେ ଗୋଟେ ଗୁଣା ବୋଲି ସେମାନେ ଭାବିବେ। ସେଇ କଥା ମଧ୍ୟ ଚିନ୍ତା କଲେ, ଇଏ କୁକୁର ଯେତେବେଳେ ଦେଖିବ ଏ ସ୍ତ୍ରୀର ରୂପକୁ ଦେଖିବ, ସେତେବେଳେ ସେ ଚିନ୍ତା କରିବ ଗୋଟେ ବହୁତ ସୁନ୍ଦର ଖାଦ୍ୟ ହେବ, କେତେବେଳେ ମରିବ ମୁଁ ତା'ର ଖାଦ୍ୟ ଗ୍ରହଣ କରିବି, ମାଂସ ଖାଇବି। ତାର ରୂପକୁ ସେ ଏଭଳି ଭାବରେ ଆସ୍ୱାଦନ କରେ। ତେଣୁ ସେଇଭଳି ଭାବରେ ଅଇଲ କୁହାଯାଉଛି କ'ଣ ଏ ଯେଉଁ ସୌନ୍ଦର୍ଯ୍ୟ ରହିଛି କିଭଳି ଭାବରେ ନା ତ୍ୱଂ ମାଂସ ରୁଧିର ସ୍ନାୟୁ ମେଦୋ ମଜ୍ଜା ଅସ୍ଥି ସଙ୍ଗତୌ ବିଣ ମୂତ୍ର ପୁଏ ରମତାଂ କୃମିଣାଂ କିୟଦନ୍ତରଂ। ନିଜକୁ ଧିକାର କରିଛନ୍ତି ପୁରୁଡ଼ବା, କହିଲେ ମୁଁ ଏଇ ଯେଉଁ ସ୍ତ୍ରୀର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥିଲି, ଏ ସ୍ତ୍ରୀର ସୌନ୍ଦର୍ଯ୍ୟ କିଭଳି ଭାବରେ ନା ତ୍ୱଂ ତ୍ୱଂ କହିଲେ ଚର୍ମ, ମାଂସ, ରୁଧିର କହିଲେ ରକ୍ତ, ସ୍ନାୟୁ, ମେଦ, ମଜା, ଅସ୍ଥି, ଏଇସବୁ ସେ ଜିନିଷ ରହିଛି ତା ଭିତରେ। ଆଉ କ'ଣ ରହିଛି? ବିଣ ମୂତ୍ର, ବିଣ କହିଲେ ବିଷ୍ଠା ମୂତ୍ର, ପୁୟ ବା ପୂଜ, ଏଇସବୁଥିରେ ମୁଁ ନର୍ମତାଙ୍କ ଆନନ୍ଦ ନେଉଥିଲି। ଏଇଟା କିଭଳି ଭାବେ ନା କୃମିଣା କିୟଦନ୍ତରମ୍, କୃମିଠାରୁ ମୁଁ ଆଉ କ'ଣ ଉନ୍ନତ, ଏଇଭଳି ଭାବରେ ସେ ଚିନ୍ତା କରୁଥିଲେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେତେବେଳେ ଅନ୍ୟ ଜଣେ ଭକ୍ତକୁ ଦେଖନ୍ତି ସେତେବେଳେ ସେ ତାଙ୍କୁ ବହୁତ ସୁନ୍ଦର ଲାଗେ। ଏକଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସେ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ସିଏ। ତେଣୁ ସେ ଜାଣିପାରୁଛି, ଦେଖିପାରୁଛି ସୌନ୍ଦର୍ଯ୍ୟ, ଜଣେ ଭକ୍ତର ସୌନ୍ଦର୍ଯ୍ୟ କିଭଳି ଭାବରେ। ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ କହିଛନ୍ତି ଯେ ଶ୍ରୀ ପ୍ରଭୁପାଦ ମହାରାଜ ଏଭଳି ଭାବରେ ଯେଉଁ ପରମପୁରୁଷ ଭଗବାନ କୃଷ୍ଣରେ ଭାବାର୍ଥରେ ସେ କହିଛନ୍ତି ସେ କଥା, ଅନ୍ତର୍ରାଷ୍ଟ୍ରୀୟ କୃଷ୍ଣ ଭାବନାଙ୍କ ସଙ୍ଗରେ ଆମର ଶିକ୍ଷାର୍ଥୀମାନଙ୍କ ସମ୍ବନ୍ଧରେ ଆମମାନଙ୍କ ବାସ୍ତବ ଅଭିଜ୍ଞତା ଅଛି। ଭଗବାନଙ୍କ ସେବାରେ ଯୁକ୍ତ ହେବା ଆଗରୁ ସେମାନେ ଦେଖିବାକୁ ଅତ୍ୟନ୍ତ ଅପରିଷ୍କାର ଥିଲେ, ଯଦିଓ ସ୍ୱାଭାବିକ ଭାବେ ସେମାନଙ୍କ ବ୍ୟକ୍ତିଗତ ଅବୟବ ଖୁବ୍ ସୁନ୍ଦର ଥିଲା, କିନ୍ତୁ କୃଷ୍ଣ ଭାବନା ମୃତ ସମ୍ପୂର୍ଣ୍ଣ ଅଜ୍ଞାନ ଥିବା ଫଳରେ ସେମାନଙ୍କୁ ଦେଖିଲେ ମନେ ହେଉଥିଲା ସେମାନେ ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଦ୍ଦଶାଗ୍ରସ୍ତ ଅଟନ୍ତି। ଯେହେତୁ ସେମାନେ କୃଷ୍ଣ ଭାବନା ମୃତ ଗ୍ରହଣ କରିଛନ୍ତି, ତେଣୁ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇଛି ଏବଂ ବିଧିନିଷେଧ ଗୁଡ଼ିକୁ ପାଳନ କରିବା ଫଳରେ ସେମାନଙ୍କ ଦେହ ଜ୍ୟୋତିର୍ମୟ ହୋଇଉଠିଛି। ସେତେବେଳେ ଗୈରିକ ବସନ ପିନ୍ଧି କପାଳରେ ତିଳକ ଅଙ୍କନ କରି ତୁଳସୀ କାଠି ମାଳ ଧାରଣ କରି ଏବଂ ହାତରେ ଜପମାଳ ଧାରଣ କରି ସେମାନେ ପରିଶୋଭିତ ହୁଅନ୍ତି, ସେତେବେଳେ ମନେ ହୁଏ ଯେପରି ସେମାନେ ସିଧାସଳଖ ବୈକୁଣ୍ଠରୁ ଆବିର୍ଭୂତ ହୋଇଛନ୍ତି। ଏଇଟା କହୁଛି ଅବିଭ୍ରମ ରୁଚିରମ ରୂପମ ଯଥା ହରିଣି ସେବୟା, ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଗଲେ ଆମ ନିଜର ସ୍ୱରୂପକୁ ପ୍ରାପ୍ତ ହେବା। ଆମ ସମସ୍ତଙ୍କର ଗୋଟେ ସ୍ୱରୂପ ରହିଛି, ଆମର ସ୍ୱରୂପ ରହିଛି, ସମସ୍ତଙ୍କର ଗୋଟେ ଭଗବାନ ଭଳି ରୂପ ରହିଛି। ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦ ଘନ, ସଚ୍ଚିଦାନନ୍ଦ ରୂପ, ଆମେ ସମସ୍ତଙ୍କର ସେ ଶରୀର ରହିଛି, କିନ୍ତୁ ଆମେ ଯେହେତୁ ଭୌତିକ ଜଗତରେ ପତନ ହେଇଛି ସେ ଶରୀରଟି ଆମର ରଖା ହେଇଛି, ଅଲଗା ଲୁପ୍ତ ହେଇକି ରହିଛି ବର୍ତ୍ତମାନ। ତେଣୁ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ଆମେ ସେ ଶରୀରଟି ପ୍ରାପ୍ତ ହେବା, ସେହି ସଚ୍ଚିଦାନନ୍ଦ ଶରୀର ପ୍ରାପ୍ତ ହେବା। ତେଣୁ ଇଏ ବହୁତ ସୁନ୍ଦର ରୂପ ରହିବ, ହରିଣି ସେବା ଅଭିପ୍ର ରୁଚିରମ ରୂପ, ବହୁତ ସୁନ୍ଦର ରୂପ ସେମାନେ ପ୍ରାପ୍ତ ହେବେ। ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ସେମାନେ ନିଜର ରହୁଛି ସ୍ୱରୂପକୁ ପ୍ରାପ୍ତ ହେବେ, ତାଙ୍କର ଯେଉଁ ରହିଛି ଅରିଜିନାଲ ଯେଉଁ ରହିଛି ସଚ୍ଚିଦାନନ୍ଦ ରୂପ, ସେ ରୂପକୁ ଆସ୍ତେ ଆସ୍ତେ ସେମାନେ ପ୍ରାପ୍ତ ହେବେ। ଯେତିକି ହରି ସେବାରେ ଅଗ୍ରସ୍ତର ହେଉଥିବେ ସେତିକି ତାଙ୍କର ଶରୀର ପରିବର୍ତ୍ତନ ହେଉଥିବ, ଯେତେବେଳେ ସିଦ୍ଧି ପ୍ରାପ୍ତ ହୋଇଯିବେ ଭକ୍ତିରେ, ଭକ୍ତିର କ'ଣ ଭଗବାନଙ୍କ ସହିତ ସମ୍ବନ୍ଧ ଆସିଯିବ, ସମ୍ବନ୍ଧ ଜ୍ଞାନ ଆସିଯିବ, ସେତେବେଳେ ତାଙ୍କର ସେ ଶରୀରଟି ସେମାନେ ପ୍ରାପ୍ତ ହୋଇଯିବେ। ଏଇଟା ମଧ୍ୟ କୁହାଯାଇଛି, ଇହା ଦସ୍ୟ ହରେଟ ଦାସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନମୁକ୍ତ ସ ଉଚ୍ଚତେ। ଯେଉଁମାନେ ଭଗବାନଙ୍କ ଦାସ, ଯେଉଁମାନେ ଭଗବାନଙ୍କ ସେବକ, ହରି ଇହା ଦସ୍ୟ ହରେ ଦାସ କର୍ମଣା ମନସା ଗିରା, ଯେଉଁମାନେ କର୍ମ ଦ୍ୱାରା, ମନ ଦ୍ୱାରା, ବଚନ ଦ୍ୱାରା ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ନିଖିଳାସୁ ଓ ଅବସ୍ଥାସୁ, ଯେକୌଣସି ଅବସ୍ଥାରେ ତାଙ୍କୁ ଥାଆନ୍ତୁ ନା କାହିଁକି, ଜାଗ୍ରତ ଅବସ୍ଥାରେ ଥାଆନ୍ତୁ, ସୁପ୍ତ ଅବସ୍ଥାରେ ଥାଆନ୍ତୁ, ନିଦ୍ରିତ ଅବସ୍ଥାରେ ଥାଆନ୍ତୁ, ସ୍ୱପ୍ନୀଳ ସ୍ୱପ୍ନ ଅବସ୍ଥାରେ ଥାଆନ୍ତୁ, ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, ସେମାନେ ଜୀବନ ମୁକ୍ତ, ସେମାନେ ବଦ୍ଧ ଜୀବ ନୁହଁ, ସେମାନେ ବହୁତ ସୁନ୍ଦର ଦେଖାଯିବେ। ଅଭିଭ୍ରମ ରୁଚିରମ ରୂପଂ ଯଥା ହରିଣୀ ସେବୟା, ତେଣୁ ଏ ଶ୍ଲୋକଟି ବିଶ୍ୱନାଥ ଚକୁରୀ ଠାକୁର କହୁଛନ୍ତି ଏଇଟା ହେଉଛି ଉପାଦେୟା, ଏଇଟା ହେଉଛି ଉପାଦେୟ, ସମସ୍ତେ ଗ୍ରହଣ କରିବା କଥା, ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା କଥା। ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ବହୁତ ସୁନ୍ଦର ଦେଖାଯିବେ, କାରଣ ତାଙ୍କର ସ୍ୱରୂପକୁ ସେମାନେ ପ୍ରାପ୍ତ ହେବେ। ଆମେ ଭଗବାନ ଆମେ ସ୍ୱରୂପ ଭୁଲି ଯାଇଛେ, ବିରୂପ ସ୍ୱରୂପ ଭାବି ମୂଢ଼ମନ ଯେଉଁ ରହିଛି ସେ ଗୀତ କ'ଣ, ବିରୂପ ସ୍ୱରୂପ ଭାବି ମୂଢ଼ମନ ଗୁରୁଦେବ ଦୟାମ, ଗୁରୁଦେବ ଦୟାମ ପ୍ରାଣୀର ଜାତନା
ब्रह्मा अच्छे जीवना जंत्रणामा गुरुदेव दयामा गुरुदेव दयामा कृष्णा दशा गोली मायार मजिनु अपना स्वरूप कहू न तिंतीनु विरूप स्वरूप भावि मूढ़ मान माया ते आकृष्ट गुरुदेव दया गुरुदेव दया
स्वरूप स्थिति के आम भूली जाइए आम बर्तमान विरूप हो जाइए विरूप कहले आम भगवान दास बोली चिंता करना हूँ आम मालिक आम अमक आम ढमक आम समक ये सर्वोपाधि सब प्रकार उपाधि आम भावचे आम हूँ यहाँ आम शरीर बोली भाव चिंता करुचे ये हूँ आम विरूप यहाँ प्रकृत रूप नुह विरूप आम स्वरूप बोली भाविक माया प्रति आकृष्ट हो रहीचे तेणु आम के सुंदर देखा बाह्य चक्षुरे सुंदर देखा पारती कि जो मैंने भक्त प्रेमजन चलित भक्ति जो मान रही ତାଙ୍କର ସେ ଚକ୍ଷୁ ରହିଛି ସେମାନେ ସେମାନେ ସୁନ୍ଦର ଦେଖାଯିବେ ନାହିଁ କିନ୍ତୁ ଜଣେ ଭକ୍ତଙ୍କୁ ଯେତେବେଳେ ଦେଖିବେ ତାଙ୍କର ସେ ସୌନ୍ଦର୍ଯ୍ୟ ସେ ପ୍ରାପ୍ତ ହେବେ ଏତେ ସୌନ୍ଦର୍ଯ୍ୟ ରହିଛି ତାଙ୍କର ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି ତାଙ୍କ ସ୍ୱରୂପ ସେମାନେ ପ୍ରାପ୍ତ ହୋଇଛନ୍ତି ସ୍ୱରୂପ ସ୍ୱରୂପରେ ସମସ୍ତେ ବହୁତ ସୁନ୍ଦର ସଚ୍ଚିଦାନନ୍ଦ ଘନ ଆନନ୍ଦ ସେ ରୂପକୁ ଦେଖିଲେ ଜଣେ ଆନନ୍ଦ ପ୍ରାପ୍ତ ହେବ ଏ ଯେଉଁ ରହିଛି ରୂପ ଏ ରୂପ ବିଷୟରେ କୁହାଯାଇଛି ବହୁତ କଥା ଅଛି ରୂପ ବିଷୟରେ ଯେମିତି କୋଇଲି କୋଇଲିର ରୂପ କ'ଣ ସୁନ୍ଦର କି କଳା କାଉଭଳି କଳା କିନ୍ତୁ ତା'ର ଯେଉଁ ସ୍ୱର ରହିଛି ସେ ଦ୍ୱାରା ସେ ସୁନ୍ଦର ହୋଇଯାଉଛି ସୁନ୍ଦର ହୋଇଯାଉଛି ସେଇଭଳି ଭାବରେ ସମସ୍ତେ ସ୍ତ୍ରୀର ସୌନ୍ଦର୍ଯ୍ୟଟା କେଉଁଥିରେ ରହିଛି ନା ପତିବ୍ରତ୍ୟରେ ପାତିବ୍ରତ୍ୟରେ ପତିବ୍ରତା ହୋଇଗଲା ଭଗବାନଙ୍କର ଭକ୍ତିରେ ନିଯୁକ୍ତ ହୋଇଗଲା ତା'ର ସୌନ୍ଦର୍ଯ୍ୟ ବଢ଼ିଯିବ ସ୍ତ୍ରୀର ବ୍ରାହ୍ମଣର ସୌନ୍ଦର୍ଯ୍ୟ କେଉଁଟା ତା'ର ଏ ରୂପଟା ସୌନ୍ଦର୍ଯ୍ୟ ନୁହଁ ବ୍ରାହ୍ମଣ ଯଦି ସେ ବେଦ ଅଧ୍ୟୟନ ଇତ୍ୟାଦି କରୁଛି ତା'ର ସ୍ୱାଧ୍ୟାୟ ଇତ୍ୟାଦି କରୁଛି ତା'ର ଗୁଣରେ ତା'ର ଯେଉଁ ରହିଛି ତା'ର ଯେଉଁ କର୍ତ୍ତବ୍ୟ ସବୁ ରହିଛି ସେଥିରେ ଯଦି ନିଯୁକ୍ତ ରହିଛି ତା'ର ସେ ସୁନ୍ଦର ଦେଖାଯିବ ଛୋଟ ଛାତ୍ରଟେ କେମିତି ସୁନ୍ଦର ଦେଖାଯିବ ଯେ ଯଦି ସୁନ୍ଦର ଭାବରେ ଅଧ୍ୟୟନ କଲା ତା'ର ସୌନ୍ଦର୍ଯ୍ୟ ବଢ଼ିଯିବ ଏଇଭଳି ଭାବରେ ସୌନ୍ଦର୍ଯ୍ୟ ରହିଛି ବର୍ଣ୍ଣନା କରାଯାଇଛି ଶାସ୍ତ୍ରମାନଙ୍କର ବର୍ଣ୍ଣନା କରାଯାଇଛି ତେଣୁ ବାହ୍ୟ ସୌନ୍ଦର୍ଯ୍ୟଟା ବଡ଼ କଥା ନୁହଁ ଅନ୍ତର ଯେଉଁ ସୌନ୍ଦର୍ଯ୍ୟ ରହିଛି ସେଇଟା ଏ କଥା କୁହାଯାଉଛି ହରିଣୀ ସେବୟା ଭଗବାନଙ୍କର ସେବାରେ ନିଯୁକ୍ତ ରହିଲେ ତାଙ୍କର ରୂପ ବହୁତ ସୁନ୍ଦର ଦେଖା ଅଭିଭ୍ରମ ରୁଚିରମ ରୂପ ଯଥା ହରିଣୀ ସେବୟା ସେ କଥା ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ପରୀକ୍ଷିତ ମହାରାଜ କହିବାର ଉଦ୍ଦେଶ୍ୟ ହେଉଛି ପରୀକ୍ଷିତ ତୁମେ ଯେଉଁଭଳି ଭାବରେ ମଧ୍ୟ ସୁନ୍ଦର ଦେଖାଯାଉଛ ଭଗବାନଙ୍କର ମୂଳରୁ ଜନ୍ମରୁ ସିଏ ଭଗବାନଙ୍କର ଭକ୍ତ ସିଏ ପରୀକ୍ଷିତ ମହାରାଜ ସୁଖଦେବ ମଧ୍ୟ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ଆମର ବର୍ଣ୍ଣନା କରାଯାଏ ପ୍ରଭୁପାଦ ମହାରାଜ ଆମର ଯେଉଁ ଆମର ପ୍ରଭୁ ମହାରାଜ ଯେଉଁ ରହିଛନ୍ତି ଉଜ୍ଜୟିନ ମହାରାଜ ଭକ୍ତିଚର ମହାରାଜ ସେ ରଚନା କରିଛନ୍ତି ଭିଡ଼ିଓ କରିଛନ୍ତି ପ୍ରଭୁପାଦଙ୍କର ପ୍ରଭୁପାଦଙ୍କର ରୂପ ଯେଉଁ ଭିଡ଼ିଓ କରିଛନ୍ତି ସେଥିରେ ଦେଖାଯାଇଛି ଜଣେ ମାନେ ବାହାର ପାଶ୍ଚାତ୍ୟ ଜଗତର ଜଣେ ଲୋକ ସେ ପ୍ରଭୁପାଦଙ୍କୁ ଗ୍ରହଣ କରୁନଥିଲା ଭଗବାନ ଭକ୍ତ ନଥିଲା କିନ୍ତୁ ଥରେ ପ୍ରଭୁପାଦ ତାଙ୍କୁ କୃପା କଲେ ସେ ଦେଖିଲେ ପ୍ରଭୁପାଦଙ୍କ ରୂପ ତାଙ୍କ ଚାରିପଟେ ଉଜ୍ଜଳ ରହିଛି ଜ୍ୟୋତି ରହିଛି ଦେଖିଲେ ସିଏ ଏଇଟାକୁ ଭିଡ଼ିଓରେ ମଧ୍ୟ ଦେଖାଯାଇଛି ଜ୍ୟୋତି ଦେଖିଲେ ସିଏ ତାପରେ ସେ ପ୍ରଭୁପାଦଙ୍କ ଶରଣରେ ଯାଇଛନ୍ତି ଆମର ସମସ୍ତଙ୍କର ଗୋଟେ ଜ୍ୟୋତି ରହିଛି ବ୍ରହ୍ମ ଏ ଆ ପରେ ଆସିବ ଏ କଥା ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ସଗୁଣ ଯଥା ଆମେ ବ୍ରହ୍ମ ସଗୁଣ ଯଥା ଆମେ ବ୍ରହ୍ମ ଆମର ଜ୍ୟୋତି ରହିଛି ଯଶ ପ୍ରଭା ଯାହାଙ୍କର ଜ୍ୟୋତି ଏଇ ସୂର୍ଯ୍ୟଙ୍କର ଜ୍ୟୋତି ତାହାଙ୍କର ତାଙ୍କଠାରୁ ପ୍ରାପ୍ତ ହୋଇଛନ୍ତି ସେ ଜ୍ୟୋତି ସେ ଆଲୋକ ସେ ପ୍ରାପ୍ତ ହୋଇଛନ୍ତି ସେଇଭଳି ଭାବରେ ଆମର ମଧ୍ୟ ଜ୍ୟୋତି ରହିଛି କିନ୍ତୁ ଏ ଜ୍ୟୋତିଟା ଆଚ୍ଛନ ହୋଇଯାଇଛି ଗୁଣ ଦ୍ୱାରା ଆଚ୍ଛନ ହୋଇଯାଇଛି ତେଣୁ ନିଷ୍ପ୍ରଭ ହୋଇଯାଉଛି ସେ ରୂପଟା ଦେଖାଯାଉ ସୁନ୍ଦର ଦେଖାଯାଉନାହାନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେବା କରିବେ ସେମାନେ ତାଙ୍କର ଏଇ ଯେଉଁ ସଗୁଣ ଯେଉଁ ଗୁଣରୁ ପ୍ରକ୍ରିୟାରେ ମୁକ୍ତ ହେଲେ ତାଙ୍କର ଜ୍ୟୋତି ପୁଣି ପରିସ୍ଫୁଟ ହେବ ଜ୍ୟୋତିଟା ପ୍ରକାଶ ପାଇବ ତାଙ୍କର ଜ୍ୟୋତି ସମସ୍ତଙ୍କର ଜ୍ୟୋତି ରହିଛି ଯେ କିଏ ଯେତିକି ଗୁଣରେ ଅଗ୍ରସର ହେଉଛନ୍ତି
ଭକ୍ତି ମାର୍ଗରେ ଯେତିକି ଗୁଣରେ ଯେତିକି ଅଗ୍ରସର ହେଉଛନ୍ତି ତାଙ୍କର ସେତିକି ଜ୍ୟୋତି ପରିସ୍ଫୁଟ ହେଉଥିବ। ଆମର ଆପଣମାନଙ୍କ ସମସ୍ତଙ୍କର ଥିବ ଅଭିଜ୍ଞତା, ଆମର ଇସ୍କନ ଯେତେବେଳେ ଆସନ୍ତି, ଭକ୍ତମାନେ ଆସନ୍ତି, ସେମାନେ ହରିଣି ସେବା କରୁନଥିଲେ, ଭଗବାନ ସେବା କରୁନଥିଲେ, ଯାହା କୌଣସି ମୁହୂର୍ତ୍ତରେ ଆକର୍ଷଣ ହେଇକି ଆସନ୍ତି ଇସ୍କନକୁ, ଇସ୍କନ ରହି ଭଗବାନଙ୍କ ସେବାରେ ନିଯୁକ୍ତ ରୁହନ୍ତି, ଭଗବାନ ପ୍ରସାଦ ପାଆନ୍ତି, ଭଗବାନ ନାମ ଗ୍ରହଣ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କର ସେବାରେ ନିଯୁକ୍ତ ରୁହନ୍ତି, ଭଗବାନଙ୍କର ଅର୍ଚ୍ଚନା ଦେଖନ୍ତି, ଭଗବାନଙ୍କର ମଙ୍ଗଳ ଆଳତି ଆଟେଣ୍ଡ କରନ୍ତି, ଏସବୁ କରି ନୃତ୍ୟ କରନ୍ତି, ଏସବୁ କରି ଆସ୍ତେ ଆସ୍ତେ ତାଙ୍କ ରୂପ କେତେ ସୁନ୍ଦର ଦେଖାଯାଏ। ଆପଣ ସମସ୍ତଙ୍କର ଅଭିଜ୍ଞତା ଥିବ, ଆମେ ଭୁବନେଶ୍ୱର ଥିଲୁ, ଭୁବନେଶ୍ୱର ବହୁତ ଭକ୍ତ ଆସନ୍ତି, ପ୍ରଥମେ ଦେଖାଯାଆନ୍ତି ବହୁତ ଅସୁନ୍ଦର ଦେଖାଯାଆନ୍ତି, କିନ୍ତୁ ଆସ୍ତେ ଆସ୍ତେ ତାଙ୍କର ସୌନ୍ଦର୍ଯ୍ୟ ଫିଟିଯାଏ, ବହୁତ ସୁନ୍ଦର ଦେଖାଯାଆନ୍ତି ସେମାନେ। ହରିଣି ସେବା ଭଗବାନ ସେବାରେ ନିଯୁକ୍ତ ରହିଲେ ତାଙ୍କର ତାଙ୍କର ଯେଉଁ ରହିଛି ସ୍ୱରୂପ ପ୍ରକାଶ ପାଇବ। ତେଣୁ ପରଶ୍ଳୋକରେ କହୁଛନ୍ତି, ସରିଦ୍ଭି ସଙ୍ଗତ ସିନ୍ଧୁ ଚୁକ୍ଷୁଭ ସ୍ୱସନୋର୍ମିମାନ ଅପକ୍ୱ ଯୋଗିନ ସ୍ଥିତଂ କାମାକ୍ତଂ ଗୁଣଯୋଗ ଯଥା। ସରିଦ୍ଭି ସଙ୍ଗତ ସିନ୍ଧୁ, ବର୍ଷା ଋତୁରେ ଯେଉଁ ଜଳ ସବୁ ପଡ଼ିଯାଉଛି ନଦୀରେ, ଜଳ ସବୁ ଯାଇକରି ସମୁଦ୍ରରେ ପଡ଼ୁଛି, ସମୁଦ୍ର ସେଠି ନଥିଲେ ମଧ୍ୟ ସୁଖଦେବ ଗୋସ୍ୱାମୀ ଦେଖିପାରୁଛନ୍ତି, ଜଳ ଯାଇକରି ନଦୀ ସବୁ ଯାଇକରି, ବର୍ଷା ଋତୁରେ ଜଳ କହିଲେ ଯମୁନା ନଦୀ, ଯମୁନା ଆସି ଆମର ୱେଷ୍ଟବେଙ୍ଗଲରେ କାଲକାଟାରେ ଏଠି ମିଶିଛି, ସମୁଦ୍ରରେ ମିଶିଛି। ତେଣୁ ଏଇ ଯେଉଁ ସମୁଦ୍ରରେ ମିଶୁଛି ସେଇଟାକୁ ସେ ଦେଖୁଛନ୍ତି, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ସେ ଦୃଶ୍ୟ। ତେଣୁ ସରିଦ୍ଭି ସଙ୍ଗତ ସିନ୍ଧୁ, ସିନ୍ଧୁ ପାଖରେ ଯେତେବେଳେ ସମୁଦ୍ର ପାଖରେ ମିଶିଯାଏ, ମୁହାଣ ହୋଇଯାଏ, କ'ଣ ସେଇଟା ରହିଛି ମୁହାଣ, କପିଳଦେବଙ୍କର ଯେଉଁ ରହିଛି ଗଙ୍ଗା ସାଗର ମେଳା, ଗଙ୍ଗା ସାଗର ମାନେ ଗଙ୍ଗା ଯମୁନା ଆସି ମିଶିଛନ୍ତି, ସେଇଠି ସାଗର ସହିତ ମିଶିଛନ୍ତି, ଗଙ୍ଗା ସାଗର ମେଳା ହେଉଛି, ପ୍ରତିବର୍ଷ ମକର ସଂକ୍ରାନ୍ତି ନା କେବେ ହୁଏ। ତେଣୁ ସରିଦ୍ଭି ସଙ୍ଗତ ସିନ୍ଧୁ ଚୁକ୍ଷୁଭ ଶୋଷଣର୍ମିମା, ଜଳରେ ଯେତେବେଳେ ସମୁଦ୍ର ସହିତ ମିଶିଯାଆନ୍ତି ସେହି ସମୟରେ, ଜଳକୁ ଯେତେ ପ୍ରବେଶ କରନ୍ତି ସେହି ସମୟରେ ଚୁକ୍ଷୁଭ ଶୋଷଣ ଉର୍ମିମା, ବହୁତ ବଡ଼ ବଡ଼ ଢେଉ ସବୁ ଆସେ, ବିଚଳିତ ହୋଇଯାଆନ୍ତି, ନଦୀ ସବୁ ବିଚଳିତ ହୋଇଯାଆନ୍ତି, କ୍ଷୁବ୍ଧ ହୋଇଯାଆନ୍ତି, ଚୁକ୍ଷୁଭ ଶୋଷଣ ଉର୍ମିମା। ତେଣୁ ଏଇଟାକୁ ସୁଖଦେବ ଗୋସ୍ୱାମୀ ତାର ଉଦାହରଣ ଦେଉଛନ୍ତି, କ'ଣ ନା ଅପକ୍ୱ ଯୋଗିନ ସ୍ଥିତଂ କାମାକ୍ତଂ ଗୁଣଯୋଗ ଯଥା। ଯେଉଁମାନଙ୍କ ପକ୍ୱ ଯୋଗୀ ନୁହନ୍ତି, ଅପକ୍ୱ ଯୋଗୀ ଯୋଗ ଆରମ୍ଭ କରିଛନ୍ତି, ପକ୍ୱ ମାନେ ସିଦ୍ଧିପ୍ରାପ୍ତ ହୋଇନାହାନ୍ତି, ଅପକ୍ୱ ଯୋଗୀ ତାଙ୍କର ଚିତ୍ତ କାମାକ୍ତଂ ଗୁଣଯୋଗ ଯଥା, ତାଙ୍କ ଚିତ୍ତରେ ଏ କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ଥାଏ, ଗୁଣଯୋଗ ଯଥା ଏ ଗୁଣର ପ୍ରଭାବ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭାବ, ଏ ଗୁଣର ପ୍ରଭାବ ତାଙ୍କ ପାଖରେ ଥାଏ ଅପକ୍ୱ ଯୋଗୀ। ଆମେ ଦେଖୁଛେ ଏ ଅପକ୍ୱ ଯୋଗୀଙ୍କର ଅପକ୍ୱ ଯୋଗୀମାନଙ୍କ ଦ୍ୱାରା ଏ ସାରା ପୃଥିବୀ ଭର୍ତ୍ତି ହୋଇଯାଇଛି। ଅବଶ୍ୟ ଏ ଯୋଗୀମାନେ ବହୁତ ଉନ୍ନତ ସ୍ତରର, ସାଧାରଣ ବ୍ୟକ୍ତିମାନଙ୍କର ସେମାନେ ବହୁତ ଉନ୍ନତ ସ୍ତରର, ସାଧାରଣ ବ୍ୟକ୍ତିମାନେ ପଶୁ ସ୍ତରରେ ରହିଛନ୍ତି, ଏମାନେ ଟିକେ ଉନ୍ନତ ସ୍ତରର, ବ୍ରହ୍ମଜିଜ୍ଞାସା ସେମାନେ କରୁଛନ୍ତି, ଯୋଗୀ ସେମାନେ ଭଗବାନ ସହ ଯୁକ୍ତ ହୋଇଛନ୍ତି, ଯୋଗୀ ସେମାନେ କିନ୍ତୁ ପକ୍ୱ ନୁହଁ, ସେମାନେ ସିଦ୍ଧିପ୍ରାପ୍ତ ହୋଇନାହାନ୍ତି, ଅପକ୍ୱ ଯୋଗୀ ବହୁତ ବଡ଼ ବଡ଼ ଯୋଗୀ ତାଙ୍କର ସବୁ ପତନ ହୋଇଯାଉଛି, ବହୁତ ବଡ଼ ବଡ଼ ଯୋଗୀ, କାରଣ କାମାକ୍ତ କାମ ବିକାର ରହିଛି ହୃଦୟରେ, ସେଥିପାଇଁ ବିଭିନ୍ନ ପ୍ରକାର ସବୁ ଯାଇକରି କ'ଣ ଜେଲ୍କୁ ଯାଉଛନ୍ତି, ଏସବୁ କଥା ସବୁ ରହିଛି, କେତେ ଅପକ୍ୱ ଯୋଗୀଙ୍କ କଥା ରହିଛି, ଅପକ୍ୱ ଯୋଗୀ ସେମାନେ ତାଙ୍କର ସିଦ୍ଧିପ୍ରାପ୍ତ ହୋଇନାହାନ୍ତି, ତେଣୁ ଗୁଣରୁ ସେମାନେ ମୁକ୍ତ ହୋଇପାରିନାହାନ୍ତି, ଭଗବାନଙ୍କର ସେବାରେ ଭଗବାନଙ୍କର ଚିନ୍ତନରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ଭୌତିକ ଚିନ୍ତନରେ ଭୌତିକ ଉପଭୋଗରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ହେଉଛନ୍ତି ଅପକ୍ୱ ଯୋଗୀ, ଯୋଗୀର ସିଦ୍ଧି ଲାଭ କରିନାହାନ୍ତି ଅପକ୍ୱ ଯୋଗୀ। ତେଣୁ ତାଙ୍କ ଚିତ୍ତ କାମାକ୍ତ ଗୁଣଯୋଗ ଯଥା, ତାଙ୍କ ଚିତ୍ତରେ ଏଭଳି ଭାବରେ କାମ ବାସନା ଏଥିରେ ଥାଏ। ଆମ ଶ୍ରୀଶ୍ରୀମ ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ଯେ ବୃନ୍ଦାବନରେ ଯେଉଁମାନେ ସବୁ ରହିଛନ୍ତି ମାଙ୍କଡ଼ମାନେ ଘୁଷୁରୀମାନେ, ଏମାନେ ସବୁ ଅପକ୍ୱ ଯୋଗୀ, ଏମାନେ ସବୁ ସିଦ୍ଧିପ୍ରାପ୍ତ ହୋଇନାହାନ୍ତି, ଅପକ୍ୱ ଯୋଗୀ ଯୋଗୀ ଥିଲାବେଳେ ତାଙ୍କର କାମ ବାସନା ସବୁ ରହିଛି, ସେଥିପାଇଁ ସେଇଟା ଚରିତାର୍ଥ କରୁଥିବାରୁ ସେମାନେ ପୁଣି ଘୁଷୁରୀ ହେଉଛନ୍ତି ବା ମାଙ୍କଡ଼ ହେଉଛନ୍ତି, କୁକୁର ହେଉଛନ୍ତି, ବୃନ୍ଦାବନ ସବୁ ଧାମରେ ଯେଉଁମାନେ ଅଛନ୍ତି ସେମାନେ ସବୁ ଅପକ୍ଵ ଯୋଗୀ, ପୂର୍ବଜନ୍ମରେ ଅପକ୍ଵ ଯୋଗୀ ଥିଲେ। ଅର୍ଜୁନ ମୋତେ ପଚାରିଛନ୍ତି ଷଷ୍ଠ ଅଧ୍ୟାୟରେ, ପ୍ରଭୁ ଯେଉଁମାନେ ଯୋଗରେ ସିଦ୍ଧି ଲାଭ କରିପାରୁନାହାନ୍ତି, ଅଯତି ଶ୍ରଦ୍ଧା ପେତା ଯୋଗା ଚଳିତ ମାନସ ଅପ୍ରାପ୍ୟମ ଯୋଗ ସଂସିଦ୍ଧି କାଁ ଗତି କୃଷ୍ଣ ଗଚ୍ଛତି। ଯେଉଁମାନେ ଶୁଦ୍ଧ ଯୋଗରେ ସିଦ୍ଧି ଲାଭ କରିପାରିଲେନି, ପକ୍ଵ ଯୋଗୀ ହୋଇପାରିଲେନି, ଅପକ୍ଵ ଯୋଗୀ ହୋଇଗଲେ, ମୃତ୍ୟୁବରଣ କରିଗଲେ, ତାଙ୍କର କ'ଣ ଅବସ୍ଥା ହେବ? ଭଗବତୀ ଷଷ୍ଠ ଅଧ୍ୟାୟରେ ପଚାରିଛନ୍ତି ଅର୍ଜୁନ ଭଗବାନଙ୍କୁ। କଚିହ୍ନ ଭୟ ବିଭ୍ରଷ୍ଟ ବିଚ୍ଛିନ୍ନା ଭବନିଷ୍ୟତି ଅପ୍ରତିଷ୍ଠ ମହାଭାବ ବିମୂଢ ବ୍ରହ୍ମପତି। ଏଇ ବ୍ରହ୍ମ ଯେଉଁ ପଥରେ ସେମାନେ ଯାଉଥିଲେ ସେଠି ପତନ ହୋଇଗଲା ତାଙ୍କର। ଯେଉଁଭଳି ଭାବରେ ମେଘ ଯେତେବେଳେ ବର୍ଷା ପବନ ଦ୍ୱାରା ବିଚଳିତ ହୋଇକରି ତାଙ୍କର ଆଉ ଖଣ୍ଡବିଖଣ୍ଡ ହୋଇଯାଏ, ସେ ବର୍ଷା କରିପାରେ ନାହିଁ, ସେଇଭଳି ଭାବରେ ଏ ଯୋଗୀଙ୍କର ଅବସ୍ଥା ସେୟା ହେବ କି? ତେଣୁ ସେ କହୁଛନ୍ତି ଏ ଯେଉଁ ରହିଛି, ଆମେ ଏ ଯୋଗ ମାର୍ଗରେ ଆସିଲେ ଏଇଟା ସମସ୍ତଙ୍କର ଡାଉଟ୍ ରହିଛି, ଏଇଟା ସମସ୍ତଙ୍କ ସନ୍ଦେହ ରହିଛି। ଅର୍ଜୁନ ସେଥିପାଇଁ ସେ ପ୍ରଶ୍ନଟି ପଚାରିଛନ୍ତି, ସମସ୍ତଙ୍କ ସନ୍ଦେହ ରହିଛି। ଆମେ ଆସିଲେ ଇସ୍କନକୁ ଆସି ଯୋଗ ଦେଲେ ଆମେ ଏଠି ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ, କ'ଣ ହେବ ଆମର ଅବସ୍ଥା, କ'ଣ ହେବ, କ'ଣ ହେବ ଆମର ଅବସ୍ଥା, ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ, କ'ଣ ହେବ? ବହୁତ ବର୍ଷ ରହିଲେ ଇସ୍କନରେ ଆମର ଧ୍ରୁବ ପ୍ରଭୁ, ସେ ସିଦ୍ଧି ପାଇଲେ କି ନ ପାଇଲେ? ଯଦି ସିଦ୍ଧି ପାଇଲେ ତ ଭଗବତ ଧାମ ଗଲେ, ଯଦି ସିଦ୍ଧି ନ ପାଇଲେ କ'ଣ ହେବ ତାଙ୍କ ଅବସ୍ଥା, କ'ଣ ହେବ କୁହନ୍ତୁ, କରୁନ୍ତୁ। ସେମାନେ ସିଦ୍ଧି ନ ପାଇଲେ ମଧ୍ୟ ସେମାନେ ବହୁତ ଉନ୍ନତି ଲୋକରେ ବହୁତ ବର୍ଷକାଳ ଐଶ୍ୱର୍ଯ୍ୟ ସବୁ ଦିଆଯିବ ତାଙ୍କୁ। ପାର୍ଥ ନୈବାହନ ପୁତ୍ର ନୈବନା ମୂତ୍ର ବିନାଶ ତତ୍ସେତେ ନହି କଲ୍ୟାଣ କୃତ୍ୟ ଦୁର୍ଗତି ତାହା ଗଚ୍ଛନ୍ତି। ଯିଏ ଏଇ ମାର୍ଗରେ ଆସିଛି, ଯୋଗ ମାର୍ଗରେ ଯେଉଁମାନେ ଆସିଛନ୍ତି, ତାଙ୍କର କେବେ ହେଲେ ବିନାଶ ହେବ ନାହିଁ, ଏ ଜନ୍ମରେ ନୁହଁ କି ପର ଜନ୍ମରେ ନୁହଁ। ପ୍ରାପ୍ୟ ପୁନଃ କୃତ୍ୟା ଲୋକାନି ଶୁତ୍ୱା ଶାଶ୍ୱତୀ ସମା ସୂଚିନାଂ ଶ୍ରୀମତାଂ ଏହେ ଯୋଗ ଭ୍ରଷ୍ଟ ବିଜାୟତେ। ବହୁତ ବର୍ଷ କାଳ ଉନ୍ନତ ଲୋକମାନଙ୍କରେ ଶାଶ୍ୱତୀ ସମା ବହୁତ କାଳ ରହିକି ସେମାନେ ରହିବେ, ସେଠି ବହୁତ ଉପଭୋଗ ସବୁ ରହିଛି, ଐଶ୍ୱର୍ଯ୍ୟ ସବୁ ରହିଛି। ପ୍ରାପ୍ୟ ପୁନଃ କୃତ୍ୟା ଆଗ ସେଇଟା ସରୁ, ତାପରେ ଜନ୍ମ କଥା କହିବା, ଆଗ ସେଇଟା ଭୋଗ ହଉ ଐଶ୍ୱର୍ଯ୍ୟ। ତେଣୁ ଅପକ ଯୋଗୀ ନା ଭୋଗ କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଭଗବାନଙ୍କର ସେବାର ବିଚ୍ୟୁତ ହୋଇଯାଇଛନ୍ତି, ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ, ତାଙ୍କର କାମନା ରହିଛି ବହୁତ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ। ତେଣୁ ତାଙ୍କ କାମନା ଦିଆଯିବ, ତାଙ୍କ କାମନା ପୂରଣ କରାଯିବ ଆଗ। ପ୍ରାପ୍ୟ ପୁନଃକୃତ୍ୱା ପୁଣ୍ୟକୃତା ଲୋକମାନେ ସେମାନେ ଜନ୍ମ ନେବେ, ଶାଶ୍ୱତୀ ସମାନ ବହୁତ କାଳ ଧରି ରହିବେ ସେମାନେ ସେଠି, ସେଠି ସବୁ ଯେଉଁ ଯେଉଁ କାମନା ଥିଲା ସେସବୁ କାମନା ସବୁ ଉପଭୋଗ କରିବେ ଲୋକମାନେ, ସୂଚନା ତାପରେ ସେମାନେ ଆସିବେ ନା ଆଉ, ଏଇଟା ପ୍ରଥମେ ସେଠିକି ସେମାନେ ଯିବେ, କାରଣ ତାଙ୍କର କାମନା ଥିବାରୁ ସେମାନେ ଯୋଗଭ୍ରଷ୍ଟ ହେଇ ଅପକ୍ଵ ଯୋଗୀ, ପକ୍ଵ ହୋଇପାରିଲେ ନାହିଁ, ସିଦ୍ଧି ପ୍ରାପ୍ତ ହୋଇପାରିଲାନି। କିନ୍ତୁ ଆମ ପ୍ରଭୁପାଦ ମହାପୁରୁଷ ତୁମେ ସମସ୍ତେ ଏଇ ଜନ୍ମରେ ପକ୍ଵ ହୋଇଯାଅ, ସିଦ୍ଧି ପ୍ରାପ୍ତ ହୋଇଯାଅ, ଗୋ ବ୍ୟାକ୍ ଟୁ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍। ଏଇ ଜନ୍ମରେ ଆମେ ଗୋଟିଏ ଜନ୍ମରେ କ'ଣ ଗୋଟିଏ ମୁହୂର୍ତ୍ତରେ ପ୍ରାପ୍ତ ହୋଇଯାଇଥିଲେ, ସିଦ୍ଧି ପ୍ରାପ୍ତ ହୋଇଥିଲେ କିଏ? ଘଟଗାଁ ମହାରାଜ ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହୋଇଯାଇଥିଲେ। ତେଣୁ ଇଏ ହେଉଛି ଆମର ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ଭଳି ରହିଛି, ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଆମେ ମଧ୍ୟ ଆମେ ଏତେ ବର୍ଷ ରହିଲାଣି, ଆମେ କାହିଁକି ପ୍ରାପ୍ତ ନହୋଇପାରିବା ସିଦ୍ଧି? ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଏଇ ଜନ୍ମରେ ତୁମେ ପଳେଇଯାଅ, ପୁଣି ରିସ୍କ କାହିଁକି ନେବ, ପୁଣି ବ୍ରାହ୍ମଣ କୂଳରେ ଜନ୍ମ ନେବ ବା ପୁଣି ଧନୀ କୂଳରେ ଜନ୍ମ ନେବ ବା ଯୋଗିନା ଭାବେ କୂଳେ ଭବତୀ ଧୀମତା। ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରରେ ରହିକି ତାଙ୍କ ପତନ ହେଇଛି, ଯେମିତି କର୍ଦ୍ଦମ ମୁନି ଇତ୍ୟାଦି, ଏମାନେ ଏମାନେ ସବୁ ରହିଛି, ତା'ର ଇଏ ରହିଛି, କୋଟିଏ ସବୁ ବହୁତ ଉନ୍ନତ ସ୍ତରରେ ତାଙ୍କ ପତନ ହୋଇଛି, ସେମାନେ ଯୋଗୀମାନଙ୍କ କୂଳରେ ଜନ୍ମ ନିଅନ୍ତି, ଅଥବା ଯୋଗିନା ଏକ କୂଳେ ଭବତୀ ଧୀମତା। ଏତଦ ଦୁର୍ଲଭତର ଲୋକ ଜନ୍ମ ଯଦି ଦିଶନ୍, ଇଏ ହେଉଛି ବହୁତ ଦୁର୍ଲଭ ଜନ୍ମ, ଦୁର୍ଲଭତର ବୋଲି କୁହାଗଲା। ତେଣୁ ଏ ଅପକ୍ଵ ଯୋଗୀ, ଆମେ ଯେତେବେଳେ ଭଗବାନଙ୍କ ସହିତ ଯୁକ୍ତ ହୋଇଛେ, ଆମର କେବେ ହେଲେ କିଛି ନଷ୍ଟ ହେବ ନାହିଁ। ଭଗବତ ଗୀତାରେ ଭଗବାନ ଆଶ୍ୱାସନ ଦେଉଛନ୍ତି, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି ସେ କଥା, ନେହା ବିକ୍ରମ ନାଶସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଆମେ ଯାହା କିଛି କରିଛେ, ରାମ କ'ଣ ରଘୁନନ୍ଦ ଧାମରେ ଆସି ରହିଲେ, ସେବା କଲେ, ଯାହା କିଛି କଲେ ଭଗବାନଙ୍କର,
ଯେ କେବେ ନଷ୍ଟ ହେବ ନାହିଁ ଭଗବାନ କହୁଛନ୍ତି ସେ କଥା ନିହା ଅଭିକ୍ରମ ନା ସ୍ୱସ୍ତି ଅଭିକ୍ରମ ଯାହା କିଛି ଆମେ କରିଛେ ଯେଉଁ ସେବା ସବୁ କରିଛେ ତାହା କେବେ ନଷ୍ଟ ହେବ ନାହିଁ ପ୍ରତ୍ୟବାୟୁ ନ ବିଦ୍ୟତେ ଯଦି ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ନଷ୍ଟ ନହେଲେ ମଧ୍ୟ କମିଯିବନି ନା 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 ପ୍ରତ୍ୟବାୟୁ କମିଯିବ ନାହିଁ ଆପଣ 10% ପ୍ରାପ୍ତ ହୋଇଛନ୍ତି ମାନେ ସେଟା 10% ରହିଥିବ 9% ହେବ ନାହିଁ 10% ରହିଥିବ କାଳ ପ୍ରଭାବ ତାକୁ ପ୍ରଭାବିତ କରିପାରିବ ନାହିଁ ଯେଉଁ ସ୍ଥିତିରେ ଥିଲେ ସେହି ସ୍ଥିତିରେ ରହିବେ କମିଯିବ ନାହିଁ ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା ଅତି ଅଳ୍ପ ଜଣେ କିଛି ଭଗବାନଙ୍କ ସେବା କରିଛି ସେଇଟା ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା ତେଣୁ ଯାହା ହଉ ଏ ଯୋଗୀମାନଙ୍କୁ ସେ ବହୁତ କଥା ରହିଛି କିନ୍ତୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅପକ୍ୱ ଯୋଗୀ ଯୋଗିନ ସ୍ଥିତମ କାମାର୍ଥଂ ଗୁଣଯୁଗ୍ଧଥା ଅପକ୍ୱ ଯୋଗୀ ସେ ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ ଭଗବାନଙ୍କର ସେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ ଆନନ୍ଦ ଘନ ସେ ଆନନ୍ଦ ଘନ କାହିଁକି ପାଇପାରିଲେ ନାହିଁ ସେ ତ ଆନନ୍ଦ କାହିଁକି ଆମେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ କାରଣ କ'ଣ କାରଣ କ'ଣ ସେ ତ ଆନନ୍ଦ ଘନ ତାହେଲେ ଆମେ ତାଙ୍କର ସେବାରେ ରହିକି କାହିଁକି ଆନନ୍ଦ ପ୍ରାପ୍ତ ହୋଇପାରୁନି କାରଣ କ'ଣ ଏ ଯେମିତି ଉଦାହରଣ ଦିଆଯାଇଛି ଯେମିତି ଜଣ୍ଡିସ ରୋଗୀ ଜଣ୍ଡିସ ରୋଗୀ ଯିଏ ରହିଛି ଯଦିଓ ଆଖୁରସଟା ମିଠା କିନ୍ତୁ ତାକୁ ପିତା ଲାଗିବ ଆଖୁରସଟା ପିତା ନୁହଁ ଆଖୁରସଟା ମିଠା କିନ୍ତୁ ତାକୁ ପିତା ଲାଗିବ କାହିଁକି ନା ତାର ଜଣ୍ଡିସ ରୋଗ ରହିଛି କିନ୍ତୁ ସେଇ ଆଖୁରସ ଆୟୁର୍ବେଦିକ ଔଷଧ ସହିତ ଯଦି ସେମାନେ ସେବନ କରି ଚାଲିବେ ଆସ୍ତେ ଆସ୍ତେ ତାଙ୍କର ଯେତେବେଳେ ଜଣ୍ଡିସ ରୋଗ ଭଲ ହୋଇଯିବ ସେତେବେଳେ ସେ ତାର ମିଷ୍ଟତାଟା ଉପଲବ୍ଧି କରିବେ ତେଣୁ ସେହିଭଳି ଭାବରେ ଆମ ହୃଦୟରେ ବିଭିନ୍ନ ପ୍ରକାର ଅନର୍ଥ ଥିବାରୁ ଆମେ ରୁଚି ପ୍ରାପ୍ତ ହୋଇପାରୁନି ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ ଯେତିକି ସେ ଅନର୍ଥ ଦୂର ହେଉଥିବ ସେତିକି ଆମେ ଅଗ୍ରସର ହେଉଥିବା ସେତିକି ଆମକୁ ଆନନ୍ଦ ଲାଗୁଥିବ ଆଉ ନିଦ୍ରା ଲାଗିବ ଆନନ୍ଦ ବହୁତ ସୁନ୍ଦର ଲାଗିବ କଥା କେତେ ସୁନ୍ଦର ପାନ କରୁଥିବେ କାନରେ ଖାଲି ଶୁଣୁନଥିବେ ସେମାନେ ପାନ କରୁଥିବେ ଏଇଟା କୁହାଗଲା ନିଗମ ଗଳପତ ରୋଡ଼ ଗଳିତମ ଫଳମ ସୁଖ ମୁଖାତ ଅମୃତ ତମ ସ୍ୱର୍ଗ ପିଇବତମ ଭାଗବତମ ସମାଳେ କୁହନି ଶୁଣନ୍ତମ ବୋଲି କୁହାଯାଉ ନାହିଁ ଶୁଣ ବୋଲି କୁହାଯାଉ ନାହିଁ ପିବତ ଗୋଟେ ପାନ କର ଭଗବାନଙ୍କ କଥା ଅମୃତ ପାନ କର ଶ୍ରୀ ସୁନ୍ଦର ରାଧା ଗୋସ୍ୱାମୀ ମହାରାଜ କହନ୍ତି ଯେଉଁମାନେ ଭଗବାନଙ୍କ କଥା ଶୁଣିବା ପାଇଁ ଆଗ୍ରହ ନୁହନ୍ତି ତାଙ୍କୁ କ'ଣ କରାଯିବ ଏ କ'ଣ ଆକୁ ଗୋଳିକି ଭାଗବତକୁ ଗୋଳିକିରି ଗ୍ରାଇଣ୍ଡିଂ କରିକି ତାକୁ ପିଆଇ ଦିଆଯିବ ତାକୁ ଶୁଣିଲେ ଆସ୍ତେ ଆସ୍ତେ ଶୁଣିଲେ ସେ ଆସିବ ସେ ଟେଷ୍ଟ ପ୍ରାପ୍ତ ହେବେ ନିତ୍ୟଂ ଭାଗବତ ସେବୟା ପ୍ରତିଦିନ ଭାଗବତ ଶ୍ରବଣ କରିବେ ଶ୍ରବଣ କଲେ ଆସ୍ତେ ଆସ୍ତେ ଶ୍ରବଣର ରୁଚି ଆସିବ ନିଷ୍ଠା ରୁଚି ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି ଯାହା ହଉ ଅପକ୍ୱ ଯୋଗିନା କୌଣସି କାରଣରୁ ତାଙ୍କ ସବୁ ରହିଛି ଦୋଷ ସବୁ ରହିଛି ପକ୍ୱ ହୋଇପାରିଲେ ନାହିଁ ଭଗବାନଙ୍କର ଯେଉଁ ପଥ ରହିଛି ଏଇଟା ଭଗବାନଙ୍କ ସେବା ଆମେ ନିଯୁକ୍ତ ରହିଛେ ମାନେ ଗୋଟିଏ ମୁହୂର୍ତ୍ତରେ ଜଣେ ସିଦ୍ଧିପ୍ରାପ୍ତ ହୋଇଯିବ ଯେମିତି ଉଦାହରଣ ହେଉଛନ୍ତି କିଏ ଖଟୁଆଙ୍କ ମହାରାଜ ଭାଗବତଙ୍କ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ସେ କଥା କହିଲେ ପରୀକ୍ଷିତ ତୁମ 7 ଦିନ ଆୟୁଷ ଅଛି ଖଟୁଆଙ୍କ ମହାରାଜ ଗୋଟିଏ ମୁହୂର୍ତ୍ତ ଥିଲା ସେ ଭଗବାନ ପ୍ରାପ୍ତ ହୋଇଗଲେ ତୁମ 7 ଦିନ ଆୟୁଷ ଅଛି ଭଗବାନ କଥା ଶ୍ରବଣ କର ତେଣୁ ଭାଗବତ କଥା ଚାଲିଲା ତେଣୁ ଏ ଯେଉଁ କାରଣରୁ ହେଉନା କାହିଁକି ଆମର ଭଗବାନଙ୍କ ସହିତ ଯୁକ୍ତ ହୋଇଯାଇଛେ ମାନେ ଏଇ ଯୋଗରେ ଆମେ ସିଦ୍ଧି ପ୍ରାପ୍ତ ହେବା ସମୟ ଲାଗିପାରେ ଯାହାର ଯେତିକି ରହିଛି ଯେତିକି କ'ଣ ଯେତିକି ଯେଉଁମାନେ ଗମ୍ଭୀର ଯେତିକି ଯେଉଁମାନେ ବହୁତ ଆଗ୍ରହୀ ସେମାନେ ସେତିକି ଉନ୍ନତି କରିବେ ଆମର ମହାରାଜ ଗଜାନନ୍ଦ ମହାରାଜ ସନ୍ନ୍ୟାସ ହୋଇଗଲେ ଆମର ଗୋପୀନାଥ ମହାରାଜ ସନ୍ନ୍ୟାସ ହୋଇଗଲେ ଆହୁରି ବହୁତ ସିନିୟର ରହିଛନ୍ତି ସନ୍ନ୍ୟାସ ହୋଇପାରିନାହାନ୍ତି ସନ୍ନ୍ୟାସ କଥା ଚିନ୍ତା କରୁନାହାନ୍ତି ଯାହା ହଉ ଆମେ ସେ କଥା କହିବା ନାହିଁ ଆମର କହିବାର ଉଦ୍ଦେଶ୍ୟ ହେଉଛି କିଏ କେତେ ଡେଭଲପ୍ କରୁଛି କିଏ କେତେ ଉନ୍ନତି ହେଉଛି କିଏ କେତେ ଉନ୍ନତି କରୁଛି ନିଜର ଯେତିକି ଜଣେ ଯେତିକି ଆଗ୍ରହ ଥିବ ଯେତିକି ଗମ୍ଭୀର ଭାବରେ ଏଇଟା ଗ୍ରହଣ କରିବେ ସିରିୟସ୍ ଷ୍ଟୁଡ଼େଣ୍ଟ ପ୍ରଭୁପାଦ ମହାରାଜ କହନ୍ତି କୃଷ୍ଣ କନସିୟସନେସ୍ ଇଜ୍ ଫର୍ ସିରିୟସ୍ ଷ୍ଟୁଡ଼େଣ୍ଟ କିନ୍ତୁ ଯେଉଁମାନେ ସିରିୟସ୍ ନୁହନ୍ତି ସେମାନେ ଏତେ ଅପକ୍ୱ ହୋଇଯିବେ ସିଦ୍ଧିପ୍ରାପ୍ତ ହୋଇପାରିବେ ନାହିଁ
କାହିଁକି ନା କାମାକ୍ତଂ ଗୁଣଯୁକ୍ତ ଯଥା ଏଇ କାମ ବାସନା ତାଙ୍କର ସବୁ ରହିଛି ହେଇପାରୁନାହିଁ ତେଣୁ ଏ ବିଷୟରେ ଆମେ ବେଶୀ ଆଲୋଚନା କରିବା ନାହିଁ ତେଣୁ ଏଇଟା ଏଇ ଯେଉଁ ଚଉଦ ଶ୍ଳୋକରେ ଏଇଟା ଲେଖିନାହାନ୍ତି ବିଶ୍ୱନାଥ ଚକୁରୀ ଠାକୁର କିନ୍ତୁ ଏଇଟା ହେଉଛି ହେୟ ପୋକ ଯୋଗୀ ନା ସ୍ଥିତଂ କାମାକ୍ତଂ ଗୁଣଯୋଗ୍ୟତା ମାନେ ହେୟ ଏଇଟା ତ୍ୟାଗ କରିବା କଥା ଆମେ ଯୋଗ ମାର୍ଗରେ ଆସିଛେ ମାନେ ଯୋଗରେ ଚେଷ୍ଟା କରିବା ସିଦ୍ଧି ଲାଭ କରିବା ଉତ୍ସାହ ନିଶ୍ଚାତ ଧୈର୍ଯ୍ୟାତ ତତ୍ତତ୍ତମ ପ୍ରବର୍ତ୍ତନାତ୍ ସଙ୍ଗତ୍ୟାଗ ସୁଖବୃତ୍ତି ଷଡ଼ବିଧା ଭକ୍ତି ପ୍ରସିଦ୍ଧତି ଏଇଟାକୁ ଆମକୁ ଉନ୍ନତି ମାର୍ଗରେ ନେବ କ'ଣ ସେଟା ପ୍ରଥମେ ଉତ୍ସାହ ଉତ୍ସାହ ଯିବାର ଅଛି ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ ଏ ତିନୋଟି ଜିନିଷ ରହିଛି ନିଶ୍ଚୟ ଭଗବତ ମାର୍ଗରେ ଆସୁଛେ ମାନେ ଆମେ ନିଶ୍ଚିନ୍ତ ଭାବେ ସିଦ୍ଧି ପ୍ରାପ୍ତ ଏଇ ଧାରଣା ରହିବାର ଅଛି ଏବଂ ଧୈର୍ଯ୍ୟ ସାଙ୍ଗେ ସାଙ୍ଗେ ଜଣେ ସିଦ୍ଧି ପାଇଯିବ ତା ନୁହଁ ଧୈର୍ଯ୍ୟ ଧରିବାକୁ ପଡ଼ିବ ଉତ୍ସାହ ସବୁ ସମୟରେ ଉତ୍ସାହ ସେମାନେ ହେବେ ଉତ୍ସାହିତ ହେବେ ବିଶେଷ ଭାବରେ ଯେଉଁମାନେ ଲିଡ଼ର ସେମାନେ ଏହିସବୁ ଉତ୍ସାହ ତାଙ୍କ ସବୁବେଳେ ରହିବ ନହେଲେ ଅନ୍ୟମାନେ ସବୁ ନିରୁତ୍ସାହିତ ହୋଇଯିବେ ତାଙ୍କୁ ଯିଏ ଫଲୋ କରିବେ ଯଦି ଲିଡ଼ର ଯଦି ନିରୁତ୍ସାହିତ ହେଲେ ଫଲୋଅର୍ କ'ଣ ଉତ୍ସାହିତ ହୋଇପାରିବେ ଯେମିତି ଲିଡ଼ର ହେବ ସେ ଉତ୍ସାହ ସବୁବେଳେ ଉତ୍ସାହ ପ୍ରଦର୍ଶନ କରିବେ ଭଗବାନ ସେବା କରିବା ଏଇଟା କରିବା ସେଇଟା କରିବା ଉତ୍ସାହ ଉତ୍ସାହ ଏବଂ ନିଶ୍ଚୟ ଏଇଟା ନିଶ୍ଚୟ ଏଇ ମାର୍ଗ ହେଉଛି ଶ୍ରେଷ୍ଠ ମାର୍ଗ ଆ ଛଡ଼ା ଅନ୍ୟ କୌଣସି ମାର୍ଗ ନାହିଁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ନ ବିନ୍ଦତେ କ୍ଷମଂ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ନାରଦ ମୁନି କଥା କହୁଛନ୍ତି ଯେ ଜମାଧିବି ଯୁଗପତି କାମ ଲୋଭ ହତମ ହୁ ମୁକୁନ୍ଦ ସେବା ଯଦ୍ୱତ୍ ତଥାତ୍ମା ଧାନ ସାମ୍ୟତି ଅନ୍ୟ ଯେଉଁ ସବୁ ପଥ ରହିଛି ଯୋଗ ଇତ୍ୟାଦି ସବୁ ରହିଛି ଧ୍ୟାନ ଇତ୍ୟାଦି ଏ ଦ୍ୱାରା କ'ଣ ହେଉଛି ନା ଏତେ ଶୀଘ୍ର ସେମାନେ ସିଦ୍ଧିପ୍ରାପ୍ତ ହୋଇପାରିବେ ନାହିଁ ବା ଜମାଧି ବି ଯୋଗ ପଥେଇ ଯୋଗ ପଥରେ ସବୁ ବିଭିନ୍ନ ପ୍ରକାର ଜମ ନିୟମ ସବୁ ରହିଛି ଏଇଟା ହେଉଛି କାମ ଲୋଭ ଦ୍ୱାରା ସେମାନେ କ'ଣ କାମ ଲୋଭ ଦ୍ୱାରା ସେମାନେ ଆଫେକ୍ଟେଡ଼ ହୋଇଯିବେ କିନ୍ତୁ ମୁକୁନ୍ଦ ସେବା ଯଦ୍ୱତ୍ ତଥାପ୍ମା ଧାନ ସାମ୍ୟତି ଭଗବାନଙ୍କ ସେବାରେ ରହିଲେ ସିଧାସଳଖ ଆମ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ତେଣୁ ଆତ୍ମା ସେଥିରେ ବହୁତ ଆନନ୍ଦିତ ହେବ ତେଣୁ ଏ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତତ୍କ୍ରମ ପ୍ରବର୍ତ୍ତନା ଯାହା ସବୁ ବ୍ୟବସ୍ଥା କରାଯାଇଛି ମନ୍ଦିରମାନଙ୍କରେ ସବୁ ନିୟମ ସବୁ ରହିଛି ଏଇଟା କରିବ ସେଇଟା କରିବ ସାଢ଼େ ତିନିଟାରେ ଉଠିବ ମଙ୍ଗଳାରତୀ ଆଟେଣ୍ଡ କରିବ ଏସବୁ କରିବ ସେଇଟା କରିବ ଭାଗବତ କଥା ଶୁଣିବ ଏସବୁ ଜପ କରିବ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏସବୁ କରିବ ତତ୍କର୍ମ ପ୍ରବର୍ତ୍ତନ ସଙ୍ଗ ତ୍ୟାଗ ସତ୍ସଙ୍ଗ ତ୍ୟାଗ କରିବ ସତବୃତ୍ତି ସତ୍ସଙ୍ଗ ଗ୍ରହଣ କରିବ ତାହେଲେ ଏ ଭକ୍ତିକୁ ଆମକୁ ଉତ୍ସାହ ଦେବ ପ୍ରସିଦ୍ଧତି ଆମ ଭକ୍ତିରେ ଆମକୁ ଆଗେଇ ନେବ ଏଇଟା ଆଗେଇ ନେବ ସେଭଳି ଭାବରେ ଭକ୍ତିକୁ କମେଇ ଦେବ କେଉଁଟା ଭକ୍ତିକୁ ଭକ୍ତିର ବିରୋଧୀ କାର୍ଯ୍ୟ କରିବ କେଉଁଟା କ'ଣ ସେସବୁ କ'ଣ ଅତ୍ୟାହାର ପ୍ରୟାସ ପ୍ରଜଳ୍ପ ନିୟମାଗ୍ରହ ଜନସଂଘର୍ଷ ଲୌଲଙ୍କ ସର୍ବିଧା ଭକ୍ତି ବିନଶ୍ୟତି ବିନାଶ କରିଦେବେ ଭକ୍ତି ଆମେ ଭକ୍ତି ମାର୍ଗରେ ଆସି ଯଦି ଏସବୁ କାର୍ଯ୍ୟ କରିବା ତାହେଲେ ଆମ ଭକ୍ତି ବିନାଶ ହୋଇଯିବ ଅପୋକ ହୋଇଯିବା କ'ଣ କ'ଣ ଆଉ ପ୍ରଥମେ ହେଉଛି ଅତ୍ୟାହାର ଅତ୍ୟାହାର ଯେତିକି ଦରକାର ସେତିକି ଖାଇବା ଯୁକ୍ତ ଆହାର ବିହାରସ୍ଥ ଯୁକ୍ତ ଚେଷ୍ଟ କର୍ମସୁ ଯୁକ୍ତ ସ୍ୱପ୍ନା ଭବତି ଯୋଗ ଭବତି ଦୁଃଖ ତାହେଲେ ସେ ଦୁଃଖ ନାଶ କରିବ ଆମର ଯେତିକି ଦରକାର ଅଧିକା ଖାଇଦେଲେ ଅତ୍ୟାହାର ବା ଅତ୍ୟାହାରର ଆଉ ଗୋଟେ ଅର୍ଥ ହେଉଛି ବହୁତ ସଂଗ୍ରହ କରିବା ଯେତିକି ଦରକାର ସେତିକି ସନ୍ତୁଷ୍ଟ ହେବାନି ଏଇଟା ଦରକାର ସେଇଟା ଦରକାର ଏଇଟା ଦରକାର ଆଉ ଚାଲିଥିବ ସେଇଟା ଅତ୍ୟାହାର ସେଇଟା ମଧ୍ୟ ହେବ ଅତ୍ୟାହାର ପ୍ରୟାସ ମଧ୍ୟ ସେଭଳି ଭାବରେ ଅତି ପ୍ରୟାସ କରିବା ପ୍ରଜଳ୍ପ ଭଗବାନ କଥା ଛାଡ଼ିକରି ଅନ୍ୟ କଥା ସବୁ କଥା କହିବା ଗ୍ରାମ୍ୟ କଥା ପ୍ରଜଳ୍ପ ନିୟମାଗ୍ରହ ନିୟମ ଯେଉଁ ରହିଛି ସେ ନିୟମରେ ଆମର ଆଗ୍ରହ ରହିବ ନାହିଁ ନିୟମ କରିବା ନାହିଁ ଆମେ ଆମ ମନ ଇଚ୍ଛା କାର୍ଯ୍ୟ କରିବା ବା ନିୟମ ରହିଛି ନିୟମ ଅନୁସାରେ ନିୟମକୁ ଖାଲି ନାଁକୁ ମାନିବା ଏଇଟା ନିୟମର କ'ଣ ଉଦ୍ଦେଶ୍ୟ ସେଇଟା ବୁଝିପାରୁନି ନିୟମାଗ୍ରହ ସେଇଟା କୁହାଯାଉଛି ଏବଂ ଜନସଂଘର୍ଷ ଜନସଂଘ କହିଲେ ଅସତ୍ସଙ୍ଗ କହିବା ନିୟମାଗ୍ରହ ଲୌଲଞ୍ଚ ଲୋଭ ଏ ଷଡ଼ବିଧା ଭକ୍ତି ବିନଶ୍ୟତି ଏ ଭକ୍ତିକୁ ଆମେ ନଷ୍ଟ କରିଦେବ ତେଣୁ ଏଇଭଳି ଭାବରେ ଯୋଗ ମାର୍ଗରେ ମଧ୍ୟ ସବୁ ରହିଛି କେଉଁଭଳି ଭାବରେ ଆମେ କ'ଣ ଡୁଜ୍ ଆଣ୍ଡ ଡୋଣ୍ଟସ୍ ବିଧି ନିଷେଧ ଏସବୁ ରହିଛି ସେଇ ଅନୁସାରେ କାର୍ଯ୍ୟ କଲେ ଆମେ ଯୋଗ ମାର୍ଗରେ ସିଦ୍ଧିଲାଭ କରିବା ପାଇଁ ସହଜ ହୋଇଯିବ। କିନ୍ତୁ ସେ ଯଦି କାର୍ଯ୍ୟ ନ କରିବା ତାହେଲେ ଯୋଗରେ ସିଦ୍ଧି ପ୍ରାପ୍ତ ହୋଇପାରିବ। ଅପକ୍ୱ ଯୋଗୀ ବୋଲି କୁହାଗଲା, ଅପକ୍ୱ ଯୋଗୀ ନା। ଆମେ ଏଇ ଗୋଟିଏ ଶ୍ଳୋକ କହିକି ତାପରେ ସେ କଥା କହିବା ନିୟମାଗ୍ରହ ବିଷୟରେ। ପର ଶ୍ଳୋକରେ କହୁଛନ୍ତି ଏଇଟା ହେଉଛି ହେୟ। ଏଇଟା ଯଦି କୁହାଯାଏ ନାହିଁ ବିଷ୍ଣୁ ଚକ୍ରଟାକୁ କହୁନାହାନ୍ତି, କିନ୍ତୁ ଏଇଟା ଆମେ ଜାଣିପାରୁଛୁ ଏଇଟା ହେଉଛି ହେୟ। ଏଇଟାକୁ ଆମେ ତ୍ୟାଗ କରିବା କଥା, ଚେଷ୍ଟା କରିବା କଥା କେମିତି ଆମେ ପକ୍ୱ ଯୋଗୀ ହେବା, ଜୀବନରେ କେମିତି ସିଦ୍ଧି ଲାଭ କରିବା। ସବୁବେଳେ ପ୍ରଭୁପାଦ ମହାରାଜ କହନ୍ତି ତୁମେ ଏହି ଜନ୍ମରେ ସିଦ୍ଧି ପ୍ରାପ୍ତ ହୁଅ। ଆମେ ସେମିତି ଗୌରବନ୍ଦ ସ୍ୱାମୀ ମହାରାଜ ମଧ୍ୟ ସେ କହୁଥିଲେ ତୁମେ ଏହି ଜନ୍ମରେ ସିଦ୍ଧି ପ୍ରାପ୍ତ ହୁଅ। ଗୌରବନ୍ଦ ପ୍ରଭୁ ଏହି ଜନ୍ମରେ ପାଇବେ ନାହିଁ, ଆପଣ ଏହି ଜନ୍ମରେ ସିଦ୍ଧି ପ୍ରାପ୍ତ ହେବେ ନା ନାହିଁ, ଏହି ଜନ୍ମରେ ପାଇବା, ଏଇଟା ବିଶ୍ୱାସ ରଖିବାର ଅଛି। ବିଶ୍ୱାସ ରଖିବା ଅବଶ୍ୟ ରଖିବେ କୃଷ୍ଣ, ବିଶ୍ୱାସ ପାଳନ। ଆମେ ଆସିଛେ ଗୌରବ ଗୁରୁଦେବ ଶରଣରେ ଆସିଛେ, ରାମଜୀଙ୍କ ଧାମକୁ ଆସିଛେ, ଆଶ୍ରୟ ନେଇଛେ, ନିଶ୍ଚିନ୍ତ ଭାବରେ ଏଇ ଜନ୍ମରେ ଆମେ ସିଦ୍ଧି ପ୍ରାପ୍ତ ହୋଇଯିବା, ପକ୍ୱ ଯୋଗୀ ହୋଇଯିବା, ଅପକ୍ୱ ଯୋଗୀ ହେବା ନାହିଁ। ଶ୍ରୀକଦେବ ଗୋସ୍ୱାମୀ ଏଇଟା ମନ ଦୁଃଖରେ କହୁଛନ୍ତି, ସମସ୍ତେ ପକ୍ୱ ଯୋଗୀ ହେବା କଥା କିନ୍ତୁ ହେଇପାରୁନାହାନ୍ତି। ପରୀକ୍ଷିତ ମହାରାଜ ମନ ଦୁଃଖରେ ତା କହୁଛନ୍ତି ଅପକ୍ୱ ଯୋଗୀ ନା ଚିତ୍ତଂ କାମାକ୍ତଂ ଗୁଣଯୁକ୍ତ ଥା। ଏଇସବୁ କାମ ବାସନା ରହିଗଲା ତାଙ୍କର, ଚରିତାର୍ଥ ହୋଇପାରିଲା ନାହିଁ, ରହିଗଲେ ସେମାନେ ଉନ୍ନତ ସ୍ୱାଦ ପ୍ରାପ୍ତ ହୋଇପାରିଲେ ନାହିଁ, ତେଣୁ ଏଇଟା ହେୟ, ଏଇଟାକୁ ଆମେ ତ୍ୟାଗ କରିବା କଥା। ଆଚ୍ଛା, ଆଜି ମଧ୍ୟ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ରହିଛି ତିରୋଭାବ, ବୁଦ୍ଧିମାନଙ୍କୁ ଦେଖିକି ମୋର ମନେ ପଡ଼ିଲି ବୁଦ୍ଧିମାନ ନାହାନ୍ତି, ଆଜି ନ କରି ଚଳେ ସନ୍ଧ୍ୟାବେଳକୁ ଆସିଯିବ, କିନ୍ତୁ ବୁଦ୍ଧିମାନଙ୍କର ଟିକେ ବହୁତ ଆଗ୍ରହ ଏଇ ଗୋସ୍ୱାମୀମାନଙ୍କ କଥା ଚରିତ୍ର ଶୁଣିବା ପାଇଁ। ତେଣୁ ଆମେ ପାଞ୍ଚ ମିନିଟ୍ ତାଙ୍କ ବିଷୟରେ କହିବା, ଆଜି ଭାଗବତ କଥା ବିଶ୍ରାମ ଦେବା ଏବଂ ପ୍ରଶ୍ନ ଉତ୍ତର ରହିଛି ତାପରେ କହିବା। ତେବେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଆଜି ହେଉଛି ତିରୋଭାବ ତିଥି। ଗୋପାଳ ଭଟ୍ଟ ଗୋସ୍ୱାମୀ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ 1511 ମସିହାରେ, 1510ରେ ସେ ସନ୍ନ୍ୟାସ ନେଇକି ଆସିଲେ, ପୁରୀକୁ ଆସିଲେ, ମାଘ ମାସରେ ଆସି ମାଘ ମାସ ପୁରୀରେ ରହିଲେ, ଆଷାଢ଼ ମାସ ପର୍ଯ୍ୟନ୍ତ ରହିଲେ, ରଥଯାତ୍ରା ସହିତ ପର୍ଯ୍ୟନ୍ତ ରହିଲେ। ତାପରେ ସେ ଗଲେ 1511 ମସିହାରେ ଗଲେ ସାଉଥକୁ ଗଲେ, ଦକ୍ଷିଣକୁ ଗଲେ, ଦକ୍ଷିଣକୁ ଯେତେବେଳେ ଯାଇଛନ୍ତି ଶ୍ରୀରଙ୍ଗମ କ୍ଷେତ୍ର ରହିଛି, ଶ୍ରୀରଙ୍ଗମ ସେଇଠି ତାଙ୍କର ଜଣେ ଶ୍ରୀରଙ୍ଗମ ଯେତେବେଳେ ଯାଇଥିଲେ ତେଣୁ ହଜାର ହଜାର ଭକ୍ତ ସେଠିକି ଆସନ୍ତି ଶ୍ରୀରଙ୍ଗମକୁ। ତେଣୁ ମହାପ୍ରଭୁ ଯେତେବେଳେ ଯାଇ ପହଞ୍ଚିଲେ ସେ ସବୁବେଳେ ଭଗବାନ କୃଷ୍ଣଙ୍କର ନାମ ହେଉଛନ୍ତି, କୃଷ୍ଣ 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 କୃଷ୍ଣ, ଏଭଳି ଭାବରେ ସେ ତାଙ୍କର ଜୁହାରୁ ଭଗବାନଙ୍କ ନାମ ଉଚ୍ଚାରଣ ହେଉଥିଲା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ ଭାବିଲେ ଇଏ ସ୍ୱୟଂ ଭଗବାନ ବା ଜଣେ ଦେବତା ଆସି ପହଞ୍ଚିଗଲେ, ଏଇଭଳି ଭାବରେ ତାଙ୍କୁ ଲାଗିଲା। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ରୂପକୁ ଦେଖି ମୂର୍ଚ୍ଛା ହୋଇଗଲେ ମହାପ୍ରଭୁ ଶ୍ରୀରଙ୍ଗମରେ, ତେଣୁ ଜଣେ ବ୍ରାହ୍ମଣ ଥିଲେ ଭେଙ୍କଟ ଭଟ୍ଟ ବୋଲି, ସିଏ ହେଉଛନ୍ତି ଲକ୍ଷ୍ମୀ ନାରାୟଣଙ୍କର ପୂଜକ, ଏକଥା ସବୁ ଚୈତନ୍ୟ ଚରିତାମୃତ ବିସ୍ତାର ଭାବେ ବର୍ଣ୍ଣନା ଅଛି। ତେବେ ତାଙ୍କୁ ସେ ନିମନ୍ତ୍ରଣ କଲେ, ଚତୁର୍ମାସ ହୋଇଥିଲା, ଚତୁର୍ମାସରେ ସେ ରହିଲେ ସେଠି ତାଙ୍କ ଗୃହରେ ରହିଲେ। ତେଣୁ ସେଇଠି ସିଏ ତାଙ୍କର ଦୁଇ ଭାଇ ଥିଲେ, ତାଙ୍କ ଦୁଇ ଭାଇ ଗୋଟେ ଭାଇ ହେଉଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ, ଯିଏକି ଆମର ଏଇ ଭକ୍ତି ବହୁତ ସୁନ୍ଦର ସୁନ୍ଦର ଗ୍ରନ୍ଥ ରଚନା କରିଛନ୍ତି, ବହୁତ କବିତା ରଚନା, ବହୁତ ଶାସ୍ତ୍ର ରଚନା କରିଛନ୍ତି। ଏଇ ଯେଉଁ ଭେଙ୍କଟ ଭଟ୍ଟଙ୍କର ପୁତ୍ର ହେଉଛନ୍ତି ଗୋପାଳ ଭଟ୍ଟ, ଯିଏ ହେଲେ ପରେ ଗୋପାଳ ଭଟ୍ଟ ହେଲେ, ଗୋପାଳ ତାଙ୍କ ନାମ ଥିଲା ଗୋପାଳ ସେତେବେଳେ, ତେଣୁ ଛୋଟ ପିଲା ଥିଲେ। ତେଣୁ ସିଏ ମହାପ୍ରଭୁ ସେଠି ରହିଲେ, ଯେତେବେଳେ ତାଙ୍କ ସହିତ ତାଙ୍କର ଯେଉଁ ରହିଛି ମହାମହାକୁ ପ୍ରଦାନ କରନ୍ତି, ଗୋପାଳକୁ ଦିଅନ୍ତି ଖାଇବା ପାଇଁ। ଏଇଭଳି ଭାବରେ ଗୋପାଳ ଛୋଟ ପିଲାଦିନରୁ ମହାପ୍ରଭୁଙ୍କର ସଙ୍ଗଲାଭ କରିଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଯିବା ପାଇଁ ବସିଲା, ଚତୁର୍ମାସ ଚାଲିଗଲେ ସରିଗଲା, ଯିବା ପାଇଁ ଚାହିଁଲେ, ସେଥିରେ କ୍ରନ୍ଦନ କଲେ ଗୋପାଳ। ମହାପ୍ରଭୁ ପୁଣି ଦିନେ ଦିନ ରହିଲେ, ଅଧିକା ଦିନ ରହିକି ତାପରେ ତୁମେ କହିଲେ ତୁମ ପିତାମାତା ଥିବା ପର୍ଯ୍ୟନ୍ତ ତାଙ୍କୁ ସେବା କରିବ, ତାପରେ ତୁମେ ଚାଲିଯିବ ବୃନ୍ଦାବନ। ତେଣୁ ତାଙ୍କର ପିତାମାତା ଯେତେବେଳେ ପ୍ରକଟ ହେଲେ, ସେତେବେଳେ ସେ ପୁଣି ବୃନ୍ଦାବନ ଆସିଲେ। ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କ ସହ ସଙ୍ଗ କରିଛନ୍ତି ଗୋପାଳ ଭଟ୍ଟ, ଷଡ ଗୋସ୍ୱାମୀ। ନାନା ଶାସ୍ତ୍ର ବିଚାରଣୈକ ନିପୁଣ ସଦ୍ଧର୍ମ ସଂସ୍ଥାପକ ଲୋକାନାଂ ହିତକାରିଣ ତ୍ରିଭୁବନେ ମାନ୍ୟୌ ଶରଣ୍ୟାକରୋ ରାଧା କୃଷ୍ଣ କଦାରବିନ୍ଦ ଭଜନା ନନ୍ଦେ ନମ ତାଳିକୋ
वंदे रूप सनातन रघुजुग श्री जीव गोपाल को
गोपाल को कहले दुई जना जना सुन गोपाल भट्ट आ जना सुन दी के गोपाल भट्ट आ जना सुन दी कौन का नाटा श्री रूप सनातन भट्ट रघुनाथ ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ ଗୋପାଳ ବୋଉ ମାନେ ଶ୍ରୀଜୀବ ଗୋପାଳ ବୋଉ ଜୀବ ଗୋସ୍ୱାମୀ ଗୋପାଳ ଏଇ ଦୁଇଜଣ ମିଶିକି ଗୋପାଳ ବୋଲି ଦୁଇ ବଚନ କୁହାଯାଉଛି ଗୋପାଳ ଭଟ୍ଟ ଜଣେ ଥିଲେ ରଘୁନାଥ ଦୁଇଜଣ ରଘୁ ଯୁଗ ଜଣେ ରଘୁନାଥ ଭଟ୍ଟ ଜଣେ ରଘୁନାଥ ଦାସ ଏ ଦୁଇଜଣ ଥିଲେ ଯାହା ହଉ ଏଇ ଯେଉଁ ଗୋପାଳ ଭଟ୍ଟ ଯେ ଥିଲେ ସେ ବୃନ୍ଦାବନ ଥିଲେ ତାଙ୍କ ଲୀଳା ଯଦି ଆମେ ସନ୍ଧ୍ୟାବେଳେ ଶ୍ରବଣ କରିବା ଖାଲି ଗୋଟିଏ ଲୀଳା କହିବା ଯେ ଗୋପାଳ ଭଟ୍ଟ ଯେତେବେଳେ ଯାଇଥିଲେ ନେପାଳକୁ ଯାଇଥିଲେ ସେଠି ଯେଉଁ ରହିଛନ୍ତି ନଦୀ ରହିଛି ଯେଉଁ ନଦୀରେ ଏଇ ଯେଉଁ ଶାଳଗ୍ରାମ ଗଣ୍ଡୁକୀ ନଦୀରେ ଶାଳଗ୍ରାମ ଶିଳା ସବୁ ଥାଆନ୍ତି ସେଠି ସେ ସ୍ନାନ କରୁଥିଲା ବେଳେ ଶାଳଗ୍ରାମ ଶିଳା ଆସି ପହଞ୍ଚିଗଲେ ଯେତେବେଳେ ଆଚମନ କରୁଥିଲେ ଆଚମନ କରୁଥିଲା ସମୟରେ ସେ ଶାଳଗ୍ରାମ ଆସିଗଲେ ତେଣୁ ସେ କହିଲେ ଶାଳଗ୍ରାମ ସେ ଚାହୁଁନଥିଲେ ଶାଳଗ୍ରାମ ନେଇକି ପୂଜା କରିବା ପାଇଁ ତେଣୁ ସେ ପାଣିରେ ପକାଇଦେଲେ ପୁଣି ଥରେ ଆସିଲେ ପୁଣି ଶାଳଗ୍ରାମ ଆସିଲେ କର ଏଇଭଳି ଭାବରେ ସବୁବେଳେ ଯେତେ ଆସିଲେ ବାଧ୍ୟ ସେ ନେଇକି ଗଲେ ଶାଳଗ୍ରାମକୁ ନେଇକି ଗଲେ ଆପଣ ତାଙ୍କର ରହିଛି ରାଧାରମଣ ମନ୍ଦିର ବୃନ୍ଦାବନ ତାଙ୍କର ରହିଛନ୍ତି ମନ୍ଦିର ଅଛନ୍ତି ଗୋପାଳ ଭଟ୍ଟ ସେ ପୂଜା କରୁଥିଲେ ସେ ଶାଳଗ୍ରାମକୁ ପୂଜା କରୁଥିଲେ ଗୋଟେ ଥର ବୃନ୍ଦାବନକୁ ସବୁ ଜଣେ ମହାଜନ ଆସିଥିଲେ ବହୁତ ଧନୀ ବ୍ୟକ୍ତି ଆସିଥିଲେ ସେସବୁ ଯେଉଁମାନଙ୍କର ବିଗ୍ରହମାନଙ୍କ ସବୁ ଡ୍ରେସ୍ ସବୁ ବସ୍ତ୍ର ପ୍ରଦାନ କରୁଥିଲେ ଏଇଭଳି ଭାବେ ଶୁଣିଲେ ଗୋପାଳ ଭଟ୍ଟ ଗୋସ୍ୱାମୀ ଚିନ୍ତା କଲେ ଆମର ଯେତେ ଶାଳଗ୍ରାମ ରହିଛନ୍ତି ଯଦି ମୃତ୍ୟୁ ହୋଇଥାନ୍ତେ ତାହେଲେ ଆମେ ଏଇଟାକୁ ତାଙ୍କୁ ଶୃଙ୍ଗାର କରିଥାନ୍ତେ ଆମର ପୁଅମାନେ ଶୃଙ୍ଗାର କରୁଛନ୍ତି ଆପଣ ଫୁଲମାଳ ଦେଉଛନ୍ତି ସବୁ କେତେ ସୁନ୍ଦର ଦେଖାଯାଉଛନ୍ତି ଭଗବାନ ତେଣୁ ସେ ଚିନ୍ତା କଲେ ଚିନ୍ତା କରି ରାତିରେ ଶୟନ କରିଯାଇଛନ୍ତି ସକାଳୁ ଉଠି ଦେଖିଲା ବେଳକୁ ସେ ଆଉ ନାହାନ୍ତି ଶାଳଗ୍ରାମ ନାହାନ୍ତି ସେ ରାଧାରମଣ ପ୍ରକାଶ ପାଇଛନ୍ତି ଜୟ ଶ୍ରୀ ଶ୍ରୀ ରାଧାରମଣ ଜୀବ କି ରାଧାରମଣ ଜୀବ ଗୋପାଳ ଭଟ୍ଟରେ ପ୍ରାଣ ଧନ ହେ ରାଧାରମଣ 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 ରାଧେ ତାଙ୍କ ବିଷୟରେ ଆମେ ସନ୍ଧ୍ୟାବେଳେ କଥା କହିବା ତାଙ୍କ ବିଷୟରେ ଗୋପାଳ ଭଟ୍ଟଙ୍କ ବିଷୟରେ ତେବେ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମ ପ୍ରଭୁ ଯେଉଁ କହିଲେ ଅମରେଶ ପ୍ରଭୁ ଯେ ନିୟମାଗ୍ରହର ଦୁଇଟି ଅର୍ଥ ରହିଛି ନିୟମାଗ୍ରହ କହିଲେ ନିୟମ ଆଗ୍ରହ ଅଗ୍ରାହ୍ୟ ମଧ୍ୟ ରହିବ ନିୟମ ଆଗ୍ରହ ନିୟମ ପ୍ରତି ଆଗ୍ରହ ରହିବାର ଅଛି ଏଇସବୁ ନିୟମ ରହିଛି ନିୟମ ଅନୁସାରେ ଆମେ କାର୍ଯ୍ୟ କରିବା ଆମେ ଅଗ୍ରାହ୍ୟ କରିବା ନାହିଁ ନିୟମକୁ ତ୍ୟାଗ କରିବା ଅଥବା ନୁହଁ ନିୟମାଗ୍ରହ ଆଉ ଗୋଟେ ନିୟମାଗ୍ରହର ଅର୍ଥ ହେଉଛି କ'ଣ ନା ଏ ଯେଉଁ ନିୟମ ରହିଛି ଖାଲି ସେହି ନିୟମରେ ବନ୍ଧା ହୋଇକି ରହିଯିବା ତା'ର ଯେଉଁ ନିୟମ ହେଇଛି ନିୟମର ମୁଖ୍ୟ ଉଦ୍ଦେଶ୍ୟ କ'ଣ ସେଇଟା ଚିନ୍ତା କରିବା ନାହିଁ ବା ଦରକାର ପଡ଼ିଲେ ନିୟମକୁ ମଧ୍ୟ ଭଙ୍ଗ କରାଯାଇପାରିବ ଯଦି ଗୋଟେ ଉନ୍ନତର ରହିଛି ଉନ୍ନତର କଥା ପାଇଁ ଉନ୍ନତର ସ୍ୱାର୍ଥ ପାଇଁ ଯେମିତି ମନେକର ଆମେ କହିବା ଉଦାହରଣ ସ୍ୱରୂପ ଯେମିତି ମହାପ୍ରଭୁ ଯେତେବେଳେ ରହିଥିଲେ ଗମ୍ଭୀରାରେ ରହିଥିଲେ ସେହି ସମୟରେ ମହାପ୍ରଭୁ ଦିନେ ଗୋଟେ ଦିନ ଗମ୍ଭୀରାରେ ଦ୍ୱାର ବନ୍ଧରେ ଶୟନ କରିଛନ୍ତି ତାଙ୍କର ସେବକ ଗୋପାଳ ଗୋବିନ୍ଦ ତାଙ୍କର ଗୁରୁ ଭାଇ ହେବେ ଈଶ୍ୱରପୁରୀଙ୍କର ସେ ଶିଷ୍ୟ ଇଏ ମଧ୍ୟ ଶିଷ୍ୟ ସିଏ ମଧ୍ୟ ଗୁରୁ ଭାଇ କିନ୍ତୁ ଈଶ୍ୱରପୁରୀ ତାଙ୍କୁ କହିଥିଲେ ତୁମେ ଯାଇକି ଯାଇ ତୁମେ ସେବା କରିବ ଏକଥା ବହୁତ କଥା ରହିଛି ତା ଭିତରେ ତେଣୁ ଯେତେବେଳେ ଦେଖିଲେ ଗୋବିନ୍ଦ କେମିତି ସେବା କରିବେ ସେ ତ ଦ୍ୱାର ବନ୍ଧ କରି ଶୋଇ ଶୟନ କରିଛନ୍ତି ମହାପୁର ପରୀକ୍ଷା କରିଛନ୍ତି ନିୟମାଗ୍ରହ କ'ଣ ଜାଣିବା ପାଇଁ ତେଣୁ ମା ଗୋବିନ୍ଦ କହିଲେ ପ୍ରଭୁ ଟିକିଏ ଆଡ଼େଇ ଯାଆନ୍ତୁ ଯିବି ଭିତରକୁ ମୋତେ ବହୁତ କ୍ଳାନ୍ତ ମୁଁ ଯାଇପାରୁନାହିଁ ତୁମ ଇଚ୍ଛା ହେଲେ ଆସ ନହେଲେ ନାହିଁ ଯାହା ଖର୍ଚ୍ଚ କର ହେଇକି ରହିଲେ ପରୀକ୍ଷା କରୁଛନ୍ତି ତେଣୁ ଗୋବିନ୍ଦ ଗୋଟେ ତାଙ୍କର ଉତ୍ତରୀ ଥିଲା ଉତ୍ତରୀ ପକାଇଦେଇକି ତାଙ୍କୁ ଡେଇଁକିରି ଗଲେ ଆରପଟକୁ ଗଲେ ଆଗ ଯାଇକିରି ଭଗବାନଙ୍କର ପାଦ ସମ୍ଭାବନ କରୁଛନ୍ତି ମହାପ୍ରଭୁ ଶୋଇପଡ଼ିଲେଣି ମହାପ୍ରଭୁ ପରୀକ୍ଷା ଚାଲିଛି ମହାପ୍ରଭୁ ଶୋଇପଡ଼ିଲେଣି ତାପରେ ଯେତେବେଳେ ଇଏ ପ୍ରସାଦ ପାଇନାହାନ୍ତି ମଧ୍ୟ ପ୍ରସାଦ ପାଇନାହାନ୍ତି ମହାପ୍ରଭୁ ଯେତେବେଳେ ଗୀତ ଭାଙ୍ଗିଲା କହିଲା ଗୋବିନ୍ଦ ତୁମେ ଏ ପର୍ଯ୍ୟନ୍ତ ଟିକେ ବସିଛ ପ୍ରଭୁ ଆପଣ ଶୟନ କରିଛନ୍ତି ଆଉ ମୁଁ କେମିତି କ'ଣ କରିବି ନା ତୁମେ ଆସିଲ କେମିତି ନା ଆସିଲି ଆପଣ ଦେଇକି ଆସିବି ନା କେମିତି ତାହେଲେ କହିବି ଗଲାନି କାହିଁକି ନା ମୁଁ ଏଇଟା ଆପଣ ଗୋଟେ ଆପଣଙ୍କ ସେବା କରିବା ପାଇଁ ଆସିଲି ଏଇଟା କିନ୍ତୁ ମୁଁ ଯେଉଁ ଯିବି ମୋର ନିଜର ସ୍ୱାର୍ଥ ପାଇଁ ଯାଇଥାନ୍ତି ମୋର ସ୍ୱାର୍ଥ ପାଇଁ କାହିଁକି ମୁଁ ଯିବି ନିୟମକୁ ଭଙ୍ଗ କରେ ନାହିଁ ଏ ନିୟମାଗ୍ରହର ଉଦାହରଣ ସବୁ ରହିଛି ବହୁତ କଥା ରହିଛି ନିୟମାଗ୍ରହ ଅର୍ଥ ହେଉଛି ଏଇଟା ନିୟମାଗ୍ରହ
ଏଇଟା ଭକ୍ତିକୁ ନଷ୍ଟ କରିଦିଏ, ଭକ୍ତିକୁ ନଷ୍ଟ କରିଦିଏ। ଛଅଟି ଜିନିଷ ଭକ୍ତିକୁ ବୃଦ୍ଧି କରେ, ଛଅଟି ଜିନିଷ ଭକ୍ତିକୁ ନଷ୍ଟ କରେ। ଆପଣ ଫେସବୁକ୍ ଦେଖିବେ, ସେଇଟା ଶୁଣିବେ। ନିୟମାଗ୍ରହ ବିଷୟରେ କେଉଁ ପଚାରିଥିଲେ? ହଁ, ନିୟମ ମାନେ ନିୟମ ଯେଉଁ ଦୃଷ୍ଟି ରହିଛି, ନିୟମର ଅର୍ଥ ବୁଝିବାକୁ ପଡ଼ିବ କେଉଁଥିପାଇଁ ନିୟମଟା ରଖାଯାଇଛି, କେଉଁଥିପାଇଁ ନିୟମ ରହିଛି। ଯେମିତି ମନେକର ଆମେ କହିବା ପ୍ରହ୍ଲାଦ ମହାରାଜ କଥା, ଜଣେ ଭଗବାନଙ୍କ ସେବା କରୁଛନ୍ତି, ଭଗବାନ ସେବା କରୁଛନ୍ତି, ଆସିଗଲେ ଭଗବାନ ଚାରି କୁମାର ଆସିଗଲେ, ଭଗବାନ ସେବା କରୁଛନ୍ତି ପ୍ରହ୍ଲାଦ ମହାରାଜ, ସେ ଆଉ କହିଲେ ଅପେକ୍ଷା କରିବା ପାଇଁ କହିଲେ, ତାଙ୍କର ସେବକମାନେ ଆସି ଜାଣିଲେ ଚାରି କୁମାର ଆସିଗଲେ, ସନକ ସନାତନ ସନକ ସନକ କୁମାର ଆସିଯାଇଛନ୍ତି। ତେଣୁ ସେ କହିଲେ ଟିକିଏ ଅପେକ୍ଷା କର, ମୁଁ ଭଗବାନଙ୍କ ସେବା କରୁଛି, ଭଗବାନଙ୍କ ସେବା କହିଲେ। ତେଣୁ ଇଏ ଗୋଟେ ଇଏ ହେଇଗଲା, ମାନେ ଅପରାଧ ହେଇଗଲା। ଭଗବାନଙ୍କର ଭଗବାନ ଭକ୍ତଙ୍କର ସେବା ହେଉଛି ଅଧିକ, ଭଗବାନଙ୍କର ଭଗବାନ ଭକ୍ତଙ୍କ ସେବା ଅଧିକ। ତେଣୁ ଗୋଟେ ଅପରାଧ ହେଇଗଲା, ମାନେ ଭକ୍ତ ଅପରାଧ ହେଇଗଲା। ତେଣୁ ପ୍ରହ୍ଲାଦ ମହାରାଜଙ୍କର ଅଲଗା ବାସନ ସବୁ ଆସିଗଲା। ପ୍ରହ୍ଲାଦ ମହାରାଜ ଚିନ୍ତା କଲେ, ଏ ଭଗବାନଙ୍କୁ ପୂଜା କରି ଏ ଭଗବାନ ମୋର ପିତାକୁ ହତ୍ୟା କରିଛନ୍ତି, ମୁଁ ତାଙ୍କ ସହିତ ଯୁଦ୍ଧ କରିବି। ଏସବୁ ଗୋଟେ ଘଟଣା ସବୁ ରହିଛି, ଗୋଟେ କଥା ସବୁ ରହିଛି, ହଳଦର ମହାରାଜ କଥା କହୁଥିଲେ। ତେଣୁ ନିୟମର ଅର୍ଥ ହେଉଛି କ'ଣ ନା, ଯଦି ଯେଉଁ ଗୋଟେ ଉନ୍ନତର ସ୍ୱାର୍ଥ ପାଇଁ ଏ ଯେଉଁ ନିୟମଟାକୁ ମଧ୍ୟ ମଧ୍ୟ ସେଇଟାକୁ ମଧ୍ୟ ତ୍ୟାଗ କରାଯାଇପାରେ। ଭଗବାନଙ୍କ ସେବା କରୁଛେ, ଭଗବାନଙ୍କ ସେବାରେ ଯଦି କିଛି ଜଣେ ଭକ୍ତ ଆସିଗଲେ, ଭକ୍ତ ଜଣେ ଆସିଗଲେ, ଆମେ କହିବେ ନା ନା ଆମେ ଭଗବାନଙ୍କ ସେବା କରୁଛେ, ଆମେ କିଛି ଶୁଣିବା ନାହିଁ ଭଗବାନ ସେବା ରହିଲେ ନା। ଭକ୍ତଙ୍କ ସେବା ଭଗବାନଙ୍କ ସେବାଠାରୁ ଅଧିକ, ମଦ୍ଭକ୍ତ ପୂଜା ଦିଭ୍ୟଧିକା ଭଗବାନ ନିଜେ କହିଛନ୍ତି। ତେଣୁ ଏସବୁ ବିଭିନ୍ନ ପ୍ରକାର ନିୟମ ରହିଛି, ନିୟମ କେତେବେଳେ ନିୟମକୁ ଭଙ୍ଗ କରାଯାଇପାରେ। ଏସବୁ ଯେଉଁମାନେ ଉନ୍ନତ ସ୍ଥିତିର ମହାଜନମାନେ ଯେଉଁଭଳି ନିର୍ଣ୍ଣୟ କରିଛନ୍ତି, ଆମେ ସେଇ ଅନୁସାରେ ଫଲୋ କରିବା। ଆମ ନିଜ ଇଚ୍ଛାରେ କହିବାନି ଏଇଟା ଆମେ କରିଦେବା, ଆମେ ସେଇ ଅନୁସାରେ ତତ୍ତ୍ୱକୁ ଜାଣିବାର ଅଛି। ତତ୍ତ୍ୱ ଜାଣିଲେ କେଉଁ ସମୟରେ ନିୟମଟା ଭଙ୍ଗ କରାଯାଇପାରେ, ଗୋଟେ ଉନ୍ନତର ସ୍ୱାର୍ଥ ପାଇଁ ଏ ନିମ୍ନତର ସ୍ୱାର୍ଥକୁ ବଳି ଦିଆଯାଇପାରେ। ଏସବୁ ବହୁତ କାହିଁ କୁହାଗଲା, ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାନ, ଧର୍ମର ତତ୍ତ୍ୱ ଏତେ ସହଜ ତତ୍ତ୍ୱ ନୁହଁ, ଜଣେ ଜାଣିଯିବ ଗୋଟେ ମିନିଟ୍ରେ ଜାଣିଯିବ ଏ ଧର୍ମ ଜାଣିଗଲେ ନା, ହଜାର ହଜାର ବର୍ଷ ଧରି ତପସ୍ୟା କଲା ପରେ ମଧ୍ୟ ଜାଣିପାରୁନାହାନ୍ତି ତ ଧର୍ମର ତତ୍ତ୍ୱ। ଆଉ ନିୟମାଗ୍ରହ ସେଇଭଳି ଭାବେ, ନିୟମାଗ୍ରହ ମଧ୍ୟ ସେଇଭଳି ଜିନିଷ, ନିୟମଟା ଯେଉଁ ରହିଛି ଆମେ ଏଇ ଭକ୍ତମାନଙ୍କ ଅଗ୍ରସର ହେବା ପାଇଁ ସେ ନିୟମ କରାଯାଇଛି, ସମସ୍ତଙ୍କ ପାଇଁ ସେ ନିୟମ ଲାଗୁ ହେବ ନାହିଁ। ସେମାନେ ଉନ୍ନତର ଭକ୍ତ ତାଙ୍କ ପାଇଁ ସେ ନିୟମ ଲାଗୁ ହେବ ନାହିଁ। ଯେଉଁ ରହିଛି ଈଶ୍ୱରାଣା ଯେଉଁ ରହିଛନ୍ତି ତାଙ୍କର ଶକ୍ତି ରହିଛି, ସେଠି ଆମେ ଏ ନିୟମ ପକାଇପାରିବା ନାହିଁ। ଯେଉଁ ପଚାରିଲେ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ଭଗବାନ କାହିଁକି ଏଭଳି ଅଧର୍ମ ଆଚରଣ କାହିଁ କଲେ, ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଛନ୍ତି ସେ କଥା ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ। ଏମାନେ ସବୁ ଈଶ୍ୱରଙ୍କର ବହୁତ ଶକ୍ତି ରହିଛି ତାଙ୍କର, କ'ଣ ନା ଈଶ୍ୱରାଣା ତେଜିଏଷାଂ ନ ଦୋଷାୟ, ତାଙ୍କର କୌଣସି ଦୋଷ ନାହିଁ। ବହୁତ ଉନ୍ନତ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କର କୌଣସି ଦୋଷ ନାହିଁ। ଆମେ ଯଦି ଦେଖିବା ନିୟମ ଅନୁସାରେ ସେ ତାଙ୍କର ଦୋଷ ହେଇଛି ଆମେ କହିବା, ସେଇଟା ନିୟମାଗ୍ରହ ହେଇଗଲା। ବହୁତ କଥା ରହିଛି ନିୟମାଗ୍ରହରେ, ବହୁତ କଥା ଆସିବ। ତତ୍ତ୍ୱଟା ଏତେ ଧର୍ମର ତତ୍ତ୍ୱ ଏତେ ସହଜ ନୁହଁ, ଜାଣିଯିବ ଗୋଟେ ମିନିଟ୍ ଜାଣିଯିବ। ହଜାର ହଜାର ବର୍ଷ ତାରିଖ ଜାଣିକି ମିଳିଲା, ସବୁରେ ମିଳି ଦଶ ହଜାର ବର୍ଷ ତପସ୍ୟା କରି ମଧ୍ୟ ଜାଣିପାରିଲେ ନାହିଁ ନିୟମଟା କ'ଣ। ନିୟମ ଭଙ୍ଗ ହେଇଗଲା, ନିୟମାଗ୍ରହ ହେଇଗଲା ତାଙ୍କର। ଏଇଭଳି ଭାବରେ ଆମ କଥା ବି ବିଶ୍ରାମ ଦେବା ନା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ହୃଦୟ ଗୌର ପ୍ରମାନନ୍ଦୀ କି ଜୟ। ଆମର ଅଦ୍ୱୈତ ନିୟମାଗ୍ରହ କଲେ